ॐ नमो भगवते वासुदेवाय। श्रीमद्भगवद्गीता द्वितीय अध्याय। भगवान अर्जुन को निष्काम कर्म जोग बा भक्ति जोगरे प्रवेश करी किभले निष्काम कर्म द्वारा जने ऐकांतिक भक्ति को प्रवेश करी परिवा ताकि वर्णना करिए। वर्तमान निष्काम कर्म द्वारा चित्त शुद्धि एवं ज्ञानर उदय हेब। ज्ञानर उदय हेले जने कर्मरु सन्यास नेब। कर्म सन्यास अर्थ कर्म प्रति से आसक्ति त्याग करिव। जने ज्ञानर उदय नहेले से भजन कले भी कर्माशक्ति रहिबो। काहे से सकाम कर्म करुछे, भजन जो करुछे भगवान कर भक्ति कले भी सकाम भक्ति करुचे। जो कर्मटा करुचे भगवान को तापर तार आसक्ति रही से तार चित्त शुद्धि होना। चित्त शुद्धि ना कर्म सन्यास कर कर्म सन्यास तो बहुत जो कर्म कर व्यक्तिर लाभ पूजा प्रतिष्ठा आसक्ति जो बंधन गुडा आसे। आमर जो सन्यास प्रथा जो रही वैष्णव मानकर आम जो महाप्रभु धारा सन्यास नौजे सन्यास साधारण लोक मैंने सन्यास मैंने ସେମାନେ କର୍ମକୁ ତ୍ୟାଗ କରିଦିଅନ୍ତି, ସେମାନେ କିଛି କରିବେନି। ସେମାନେ କେବଳ ଯେମିତି ଜ୍ଞାନୀମାନେ ତାହା ବସିବେ, ଧ୍ୟାନ କରିବେ। ସନ୍ନ୍ୟାସ ନେଲେ ସେ ସମସ୍ତ କର୍ମରୁ ବିରତ ହେବେ, ପାକାଦି କର୍ମ କରିବେନି, ମଠ ମନ୍ଦିର କିଛି କରିବେନି। ଆମର 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 ଯେଉଁ ସନ୍ନ୍ୟାସ, ଆମର ସନ୍ନ୍ୟାସ ଅର୍ଥ ତାହା ନୁହେଁ। ଆମର ଅନାଶ୍ରୟ ତମକା ଅନାଶ୍ରିତମ କର୍ମ ଫଳମ କାର୍ଯ୍ୟ କର୍ମ କରୁଛି। ଅନାଶ୍ରିତ ଭାବରେ ଭଗବାନ ପାଇଁ କର୍ମ କରି ଏଇଟାକୁ ସନ୍ନ୍ୟାସ କରିବା। ମନରେ ଗୋଟେ ଆସକ୍ତି ରହୁଛି ନା, ଆସକ୍ତିଟା ହେଉଛି ବନ୍ଧନର କାରଣ। କର୍ମରେ ଆସକ୍ତି ରହୁଛି, ଧନରେ ଆସକ୍ତି ରହୁଛି, ସ୍ତ୍ରୀ ପୁତ୍ର କନ୍ୟାରେ ଆସକ୍ତି ରହୁଛି। ସାଧନର ଲକ୍ଷ୍ୟ ହେଉଛି ଏଇଟା ନା, ଆସକ୍ତି ମନରୁ ହଟେଇବାଟା। ଭକ୍ତିସ୍ଥାନ ଶେଷ ଠାକୁର ପ୍ରଭୁଜୀ ମହାରାଜ ସେ ଯେଉଁ ନଙ୍ଗର ନୌକାର ନଙ୍ଗର କଥା କୁହନ୍ତି, ନୌକା କାତ ମରା ଚାଲିଛି, ନୌକାର ନଙ୍ଗରଟା ଉଠି। ସେଟା ଜଣେ ବହୁତ ଷ୍ଟ୍ରିକ୍ଟଲି ସାଧନ ଭଜନ ଯାହା ସବୁ କରୁଛି, ବହୁତ ସବୁ କିଛି କରିବ, ତାର ଆସକ୍ତିରେ ଯାଉନି ନା। ସାଧନ ଭଜନ ଲକ୍ଷ୍ୟ ହେଲା ଭଗବତ ଆସକ୍ତି, ଭୌତିକ ଆସକ୍ତିକୁ ତ୍ୟାଗ କରିବା। ଭୌତିକ ଆସକ୍ତି ତ୍ୟାଗ କରିହେବନି, ଭଗବତ ଆସକ୍ତିଟା ବଢ଼ିଗଲେ ଭୌତିକ ଆସକ୍ତିଟା ଅଟୋମେଟିକ ପଳେ। ଜଣେ କେବଳ କର୍ମକାଣ୍ଡ ଭଳି ଖାଲି ଅନୁସରଣ କରୁଥିବ, ତାର ମନର ସ୍ଥିତିକୁ ସ୍ୱଭାବକୁ ସେ ଜାଣିନଥିବ, ତାର କ'ଣ ଆସକ୍ତି ରହୁଛି। ତାର ଆସକ୍ତିର ଏଇ ଯାହା ବିଷୟ ପ୍ରତି, ଧନୀ ସ୍ତ୍ରୀ ପୁତ୍ର କନ୍ୟା ପ୍ରତି ଆସକ୍ତି ରହୁଛି, ସେଇଟା ସୂଚନା ଦେଉଛି ତୁମର ଭଗବାନଙ୍କର ଆସକ୍ତି ନାହିଁ। ବୁଝିଲା ସର୍ବତ ତୁମେ କ'ଣ କରୁଛ କର, ସେଇଟା ତୁମ ଆମର କ'ଣ ମିଳିବ। ଯିଏ ଦର୍ଶନ ଜାଣିନି ତାଙ୍କୁ ତୁମ ପାଠ ପଢ଼ିବ ନା କ'ଣ, ସେ ସାଧାରଣ ଲୋକଙ୍କୁ ତୁମେ ବୁଲେଇଦେବ। ତୁମେ କେତେ ବର୍ଷର ଭକ୍ତ ହଉ କି ନୂତନ ଭକ୍ତ ହଉ, ସେଥିରୁ ଆମର କ'ଣ ମିଳିବ। ଶାସ୍ତ୍ର ଚକ୍ଷୁ, ଶାସ୍ତ୍ରକୁ ଚକ୍ଷୁ କୁହାଯାଏ। ତୁମେ ଭଲ ଲୋକ ହୁଅ ଖରାପ ଲୋକ ହୁଅ, ତୁମେ ମୋତେ ବିଶ୍ୱାସ କରନି କି ମୁଁ ତୁମକୁ ବିଶ୍ୱାସ କରିବି, ପର୍ସନ ସହିତ ଆମକୁ କିଛି ମତଲବ ନାହିଁ। ଆମେ ସାଧୁ କେବଳ ଗୋଟେ ପର୍ସନକୁ ଚିନ୍ତା କରନି, ତୁମେ ମୋ ବ୍ୟକ୍ତିତ୍ୱକୁ ତୁମେ ବିଶ୍ୱାସ କର ନା, ଯଦି ମୋ ଜୀବନ ସାଧୁ ଶାସ୍ତ୍ର ଅନୁମୋଦିତ ନୁହେଁ କି ମୁଁ ତୁମକୁ ବିଶ୍ୱାସ କରିବିନି। ତୁମେ ଗୁରୁ ଶିଷ୍ୟ ହେଇପାର କି ତୁମେ କ'ଣ ବି ହେଇପାର, ସାଧୁମାନେ ଶାସ୍ତ୍ର ଅନୁବର୍ତ୍ତୀ ନୁହଁ। ସେ ଶାସ୍ତ୍ର ଚକ୍ଷରେ ତାକୁ ଦେଖିବାକୁ ପଡ଼ିବ, ଏ ଶାସ୍ତ୍ର ନିୟମ ବିଷୟରେ ଚାଲିଛନ୍ତି କି ନାହିଁ। ପର୍ସନାଲ ଡିଲିଂ ସେ କେତେ ଭଦ୍ର କ'ଣ, ସେଟା ତୁମେ ରଖ ତୁମ ପାଖରେ। ଆଜି ସେ ଭଦ୍ର ଅଛି, କାଲି ଅଭଦ୍ର ହେଇଯିବ, ଏଇଟା ବଡ଼ ଜିନିଷ ନୁହେଁ। ବ୍ୟବହାରିକ ଜୀବନ ସେ ତୁମର କିଛି ମତଲବ ନାହିଁ, ତୁମେ ଭଲ ଲୋକ, ତୁମେ ଏମିତିକା ଲୋକ, ସେମିତିକା ଲୋକ ଯଦି ବାହାର ଦୁନିଆରେ ଦେଖନ୍ତି, ତାର କଥାବାର୍ତ୍ତା ଭଲ, ସେ ଭଦ୍ରା ବି ଭଲ, ଆମର ସେଥିରେ କିଛି ମତଲବ ନାହିଁ। ସେଟା ଅଛି ତ ଭଲ ଗୁଣ, ଭଲ ଗୁଣ ଅଛି ତ ଭଲ, ଠିକ୍ ଅଛି, କିଛି ଅସୁବିଧା ନାହିଁ, ଏଇଟା କ୍ଷତି ବି କିଛି ନାହିଁ। କିନ୍ତୁ ଶାସ୍ତ୍ରାନୁବର୍ତ୍ତୀ ନା କି ନୁହେଁ ଦେଖିବାକୁ ପଡ଼ିବ। ଏ ଶାସ୍ତ୍ରାନୁବର୍ତ୍ତୀ ନା, ଜଣେ ପ୍ରତ୍ୟେକ ବ୍ୟକ୍ତିକୁ ଚିହ୍ନିବାକୁ ହେଲେ ଶାସ୍ତ୍ର ଚକ୍ରରେ ଦେଖ, ଶାସ୍ତ୍ର ସହିତ ମେଳାଅ। ଶାସ୍ତ୍ର ବୋଲେ ପ୍ରମାଣ, ବ୍ୟକ୍ତି ପ୍ରମାଣ ନୁହେଁ, ବ୍ୟକ୍ତି ଗୁଣ ଗୁଣ ହିସାବରେ ଅଛି, କାଲି ବଦଳିଯିବ। ଯଦି ଶାସ୍ତ୍ରାନୁବର୍ତ୍ତୀନ ଅଛି ତାହେଲେ ସେ ଠିକ୍ ଠିକ୍ ରାସ୍ତାରେ ଯାଉଛନ୍ତି। ଆମ ତତ୍ସମ ଶାସ୍ତ୍ର ପ୍ରମାଣତେ କାର୍ଯ୍ୟକାରୀ ବ୍ୟବସ୍ଥା, ଭଗବାନ ଶାସ୍ତ୍ରକୁ ନେଇକି ହିଁ ଭଗବତ ଗୀତାରେ କହିଲେ, ଦ୍ୱିତୀୟ ଶ୍ଳୋକ ଶାସ୍ତ୍ରକୁ ନେଇ କହିଲେ, ତାପରେ ଗୋଟେ ଶ୍ଳୋକ କ'ଣ କହିଲେ, ଯଶାସ୍ତ୍ର ବିଧି, ଶାସ୍ତ୍ରକୁ ନେଇକି ଦୁଇଟା ଶ୍ଳୋକ ଭଗବାନ ଗୀତାରେ କହିଲେ, ଗୀତାରେ ବାଡ଼େଇଲେ ଦୁଇଟା ଶ୍ଳୋକ। যে শাস্ত্রবিধিকে ভাঙ্গিব তার কোনো জীবনে লাভ হবনি। পুরো শাস্ত্রবিধিকে জীবনে আচরণ করিয়া কহিলে সময় কাল পরিস্থিতি হিসাবে আচার্যঙ্কর শরণাগতি হওয়া পড়ে, কারণ এভাবে জিনিস রয়েছে যেমন শাস্ত্রবিধি তোমার কাম হাটি লাগিপার না, কমপ্লিকেট জায়গা আছে কেতটা জেনে এটা সমস্ত পায়ে না। কিন্তু অর্জুন শাস্ত্রবিধিটা ভগবান পকাই দিল অড়ুয়ারে, অশ্বতম বোধ কলা বেড়ে কম কে অশ্বতম ধরিকি তো নিয়ে আইলে, ধরিকি তো নিয়ে আইলে কি অর্জুন ব্রহ্মাস্ত্র কু নিষ্ফল করি নিয়ে আসলে ভগবান সব দেলে। বর্তমানে অর্জুন কোথায় কম তুমি তার তাকে হত্যা কর, যুধিষ্ঠির দ্রৌপদী বিষয়টা দ্রৌপদী কেবল কোচেন না তুমি করি, বিভীষণ কোচেন কর বলে অর্জুন ছাড়ি দেলে, অর্জুন তুমি কর। শাস্ত্রে কুযাই ব্রাহ্মণ কু বদ্ধ করা উচিত নুহে, আত্মদায়ী কু বদ্ধ করা উচিত। শাস্ত্রে সবকিছু কুযায়নি, বি কেয়ারফুল, শাস্ত্রে সবকিছু কুযায়নি, কারণ অনন্ত জীব আসবে আর গোটে গোটে জীবর সংস্কার এত খারাপ তা শাস্ত্রে কিছু উল্লেখ না, গোটে চ্যালেঞ্জেস তার এমনি পড়ি যাব তুমি শাস্ত্র খেলাইব, স্বামী স্ত্রী গন্ডগোল লাগবে তুমি শাস্ত্র খেলাইব, কোটি শাস্ত্র দেখা কেউ কথা নেই গন্ডগোল কোনো শাস্ত্র লেখা হয়েছে, তুমি গন্ডগোলটা কেউ কথা নেই হয়েছি, সে তার সবজিকে নিয়ে গিয়েছি কি পয়সাকে নিয়ে গিয়েছি কি পিলা ছুঁকে নিয়ে গিয়েছি, সেটা শাস্ত্র লেখা হয়েছে। শাস্ত্র সবল থাকে, সাধু পাখার কিছু থাকে, সাধু এইপা শাস্ত্রর প্রতিমূর্তি, যুয়াডে তুমি বলে কেন সব সাধু উপরে পড়ে শুদ্ধ ভক্ত উপরে পড়ব, ঘুরে ফেরিক সবুড়ে শুদ্ধ ভক্ত উপরে পড়ি, তা ছড়া কি সংসার গতি নাই। শাস্ত্র সবকিছু না, সবকিছু না মানে সব অছি, কিন্তু শাস্ত্রকে আপ্লাই করা কোণ শাস্ত্রটা কেউটি কেতবে প্রযোজ্য হব সেটা সাধুর সম্পত্তি, সাধু এটা জানা তুমি শাস্ত্র খেলে পাইপার। অর্জুন দেখ ভগবান কে পকাই দেলে ব্রাহ্মণকে বধ করা অনুচিত, আত্মদায়ীকে বধ করা উচিত, কিন্তু শাস্ত্র লেখা হয়েছে কি ব্রাহ্মণ যদি আত্মদায়ী হুয়ে তাহলে কম করা হব, এটা গোটে এক্সক্লুসিভ কেস, এটা স্বতন্ত্র কেস পড়ছে কাপরে অসতম উপরে, সেটি কম করবে অর্জুন তুমি জীবন এমনি কিছু আসি পৌঁছব, তুমি কে বি আমি আমি সুরক্ষিত নুহতি, এ যুগ এমতি আমার সংস্কার এমতি আমার কর্মফল এমতি, আমি শাস্ত্রকে ধরলে ঢকি যা, কারণ শাস্ত্র কত জিনিস আমি না, আমি এভাবে পতিত আমি শাস্ত্র খেলে বি আমি কিছু সূত্র নথিব। সেই ভগবান পরীক্ষা করছেন কাকে অর্জুন, সে ভগবান বোধে হি অর্জুন জিতিল, কিন্তু দ্রৌপদীঙ্কর তুমি প্রিয় কর, ভীমসেনঙ্কর প্রিয় কর, যুধিষ্ঠিরঙ্কর প্রিয় কর, মোর বি প্রিয় কর, পাঞ্চালীঙ্কর প্রিয় কর, তেমনি এটা কেন ব্রহ্মবন্ধু নহন্তব্যম, ব্রহ্মবন্ধুকে মারবনি, ব্রহ্মবন্ধু হলে মারবনি, ব্রাহ্মণ ছাড় ব্রাহ্মণ যোগ্যতা নথিলে বি ব্রাহ্মণকে মারবনি, আত্মতাই তো আত্মতাই হত্যা করব, তাহলে ইয়ে কোটি লেখা হয়েছে কি সেটি ভগবান কহিলে কি ব্রাহ্মণ আত্মতাই হলে কম করা হব, সেটা লেখা শাস্ত্র সব খেলাওনি, বহুত জীব আসবে, বহুত কর্মফল রয়েছে, বহুত স্বভাব, কোণ তুমি শাস্ত্র খেলে পাইব, শাস্ত্রের প্রতিমূর্তি হলে সাধু, কাইকি সাধু হবে প্রশ্ন আসবে, সাধু কিন্তু শাস্ত্র প্রতিমূর্তি, সে কোণ খালি পাঠ পড়ে দেলে সাধু হয়ে যাবে না, না না সাধু সেই হিসাবে কুযাবনি, সাধুঙ্কর সুপরশন সহ ইন্টরকনেকশন অছি, কিন্তু অর্জুন যে সেই বুদ্ধিটা পাইলে কোণ মণিটাকে কাটি দেলে, কোণ সে শ্লোক স্থানাত নির্যা আপনাম্বা, ব্রাহ্মণকে কোণ কোণ দণ্ড দেওয়া দরকার, তাকে মুন্ডন করে দেব, স্থানর বাহার করে দেব, এসব ভগবান সে নিয়মটা দেখছেন, সেটা এইটা আপ্লিকেবল হব, শাস্ত্র রয়েছে সব জিনিস, শাস্ত্র কেউটি আপ্লিকেবল হব তুমি জানিপারবেনি, এটা এই শাস্ত্রটা এটা কেউঠি লগিয়াকে পড়ব, সেটা তুমি জানিপারবেনি, কারণ তোমার বুদ্ধি শুদ্ধ বুদ্ধি নাই, শাস্ত্র পরমাত্মাঙ্ক জিনিসটা তুমি মনের এটা বিচার করি গোটে শাস্ত্র লগাই দেব, মনের এটা মতো মনকু আসলা এটা এটা এইটা লাগবে আপনি এটা করেদেবি, আই শাস্ত্র পরমাত্মাঙ্কর স্বরূপ, শাস্ত্র গুরু আত্মা, তুমি পরমাত্মাঙ্ক সহ কনেক্ট হলে সেটা জানিব শাস্ত্রর কেউ প্রিন্সিপলটা এটি আপ্লিকেবল হব, কত জায়গার আমি দেখে দেবি শাস্ত্র আপ্লিকেবল না, সেটা সেটা সাধুঙ্কর স্পেশাল মর্শি রয়েছে, নারদ মুনি রখিলে ব্রহ্মচারী, নারদ মুনি ব্রহ্মচারী হয়ে কয়া তুমি রখিলে, এটা কেউ শাস্ত্র নিয়ম হিসাবে লাগবে, কিন্তু সে প্রবচন দেওয়া বেড়ে যুধিষ্ঠির মারা যে ব্রহ্মচারী ধর্মর কোণ কুহ দেখ কোণ সে গুরুকুল ব্রহ্মচারী গুরুকুলে বসন্তী গুরুদান্ত হিতম, সেটা দেখিল কোণ লিখেছেন স্ত্রী সলা করবেনি তাকে দর্শন করবেনি, যা সব লিখেছেন সে কোণ কলে ভী সে কিন্তু স্ত্রীকে রখিলে, নাই ତୁ ଶାସ୍ତ୍ର ସବୁବେଳେ ସବୁବେଳେ ଆପ୍ଲିକେବୁଲ କରିପାରିବେନି। ଶାସ୍ତ୍ରଙ୍କର ପ୍ରତିମୂର୍ତ୍ତି ହେଲେ କିଏ? ସାଧୁ। ଆଉ ତୁମେ ଯଦି ସାଧୁଙ୍କୁ ବୁଝିବା ପାଇଁ ଚାହ, ଶାସ୍ତ୍ରଙ୍କୁ ବୁଝିବା ପାଇଁ ଚାହୁଁଛ, ତୁମେ କେମିତି ବୁଝିପାରୁନି? ବୁଝିପାରିବନି। ଶାସ୍ତ୍ରଙ୍କୁ ଆଉ ସାଧୁ ଦୁଇ ଜଣ ହେଲେ ପରମାତ୍ମାଙ୍କର ପ୍ରକାଶ। ତୁମର ଯଦି ଅନ୍ତରର ଭାବନାଟା ଶୁଦ୍ଧ ଅଛି, ତୁମେ ସରଳତାକୁ ଘୁରେଇ ଫେରିକି ସରଳତାକୁ ଆସେ। ତୋର ଅନ୍ତର ଭାବନା ଯଦି ଶୁଦ୍ଧ ଅଛି, ତାହେଲେ ଶାସ୍ତ୍ରଟା ରିଭିଲ ହେଇଛି, ସେଟା ରିଭିଲିଂ କୁହାଯାଏ, ସାଧୁ ରିଭିଲ ହେଇଛି। ଇଏ ଜ୍ଞାନର କାମ ନୁହେଁ, ଜ୍ଞାନ ଚଷି ଚଷି ବାପା ସେ ଖଇନି ଖାଇକି ଛେପ ପକେଇଲା ଭଳିଆ କାମ ନୁହେଁ। ଯେତେ ଖାଉଥିବ ସେତେ ବାହାରୁଥିବ, ଖଇନି ଯେଉଁଟା ଯେଉଁ ଲୋକ ଖାଆନ୍ତି ତାଙ୍କ ପାଟିରେ କ'ଣ ତଣ୍ଟି ଶୁଖିଯାଏ? ସେ ଦିନମାନେ ଶହେଟା ଗୁଟୁକା ଖାଉଥିବେ, ଶହେଟା ଛେପ ଢୁକି ଦେଉଥିବେ, କିନ୍ତୁ ଆମେ ତ କାହିଁ, ଆମର ତ କାହିଁ ପାଟିରୁ ବାହାରୁ ନଥାଏ, ତାଙ୍କର କେମିତି ବାହାରୁଛି? ସବୁ ସବୁ ଜିନିଷକୁ ଜ୍ଞାନରେ ଚଷିକି କିଛି ମିଳିବନି। ଆରେ ଅନ୍ତର ତ ଶୁଦ୍ଧ ନାହିଁ ନା, ଅନ୍ତର ଶୁଦ୍ଧ ନଥିଲେ କ'ଣ ହବ? ଅନ୍ତର ଶୁଦ୍ଧ ନଥିଲେ କିଛି ହବନି। ସେ ଭଗବାନ ଏଠି ଯୋଉ ଭଗବାନ ଶ୍ରୀକୃଷ୍ଣ ଯୋଉ ଅଧିକାର କଥା ହିଁ ବର୍ଣ୍ଣନା କରୁଛନ୍ତି, ନିଷ୍କାମ କର୍ମ ଯୋଗ ହଉଛି ଆରମ୍ଭ। ନିଷ୍କାମ କର୍ମ ଯୋଗରେ କର୍ମ ଆସକ୍ତିଟା ଯାଏ, କର୍ମରେ ଗୋଟେ ଜାଡ୍ୟତା, କର୍ମର ଆସକ୍ତି ଗୋଟେ ଥାଏ, ସଂସାର ଏଇଟା କରିବି ଏଇଟା କରିବି ଏଇଟା କରିବି, କିନ୍ତୁ ସନ୍ନ୍ୟାସ କଥା ମିଟିଯାଏ। ସନ୍ନ୍ୟାସ ଅର୍ଥ ନୁହେଁ ଯେ ଏମିତି ଆମର ସବୁ ଛାଡ଼ିଦେବା, ଆମର ସବୁ ଭଗବାନଙ୍କ ଉଦ୍ଦେଶ୍ୟରେ କରିବା। ମହାପ୍ରଭୁ ସେ ଜିନିଷ କହିଲେ ନା, ପରମାତ୍ମା ନିଷ୍ଠା ମାତ୍ର ବେଶ ଧାରଣ, ମୁକୁନ୍ଦ ସେବାୟ ହଏ, ଶ୍ରୀକୃଷ୍ଣ ସେବାୟ ହଏ ସଂସାର କାରଣ। ଏ ପରମାତ୍ମାଙ୍କ ନିଷ୍ଠା ପାଇଁ ଗୋଟେ ସନ୍ନ୍ୟାସ ବେଶଟା ଧରିଛି ନା ଆଉ ସନ୍ନ୍ୟାସ କ'ଣ? ଆମର ତ ଗୋପୀଭର୍ତ୍ତ ପଦକମଳ ଦାସ 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 ଆଉ ପରମାତ୍ମା ନିଷ୍ଠା ଏଟା ଭଜନରେ ତାର ହେଇଯିବ। ତେଣୁ କର୍ମରୁ ନିଷ୍କାମ କର୍ମ କଲେ କର୍ମର ସନ୍ନ୍ୟାସ ବା ସଂସାର କର୍ମ ପ୍ରତି ଯୋଉ ମହତ ବୁଦ୍ଧି ରହିଛି, କର୍ମଜାଡ୍ୟମ ସଂସାର ଭୟମ, କର୍ମଜାଡ୍ୟମ ସଂସାର ଭୟମ, ତିନିଟା ଜିନିଷ ଲେଖିଲେ, ସଂସାର ପ୍ରତି ଭୟ ଯିବ, କର୍ମ ପ୍ରତି ଜାଡ୍ୟ ଯିବ, ଆଉ ଭଗବାନଙ୍କର ଭକ୍ତି ହବ। ଐଲ ଗୀତାରେ ଲେଖୁଛନ୍ତି, ତଥା ଅପଶ୍ରୟ ମାଣସ୍ୟ ଭଗବନ୍ତଂ ବିଭାବସୁ ଶୀତ ଭୟ ତମ ଉପେତେ ତଥା ସାଧୁ ସଂସେବତୟା, ସାଧୁକୁ ସେବା କଲେ ସେ ମିଳିବ। ସାଧୁ ସନ୍ଧାନ କଲେ କର୍ମ ଜାଡ୍ୟ ଯିବ ନା କ'ଣ? ଖଟି ଖଟି ଖାଲି ଲୋକ ମାନେ କେତେ କଷ୍ଟ ପାଉଥିବ, ସେ କହିବ ମୋ ପିଲା ମୋ ଛୁଆ ମୋ ଘର ଦ୍ୱାର ଚଷୁ କୁଟିଆ କାମ, ଏଗୁଡ଼ା ଯେତେ ତାଙ୍କ ମାଟ ସଂସାର ମାୟା ମାରି ମାରି ତାଙ୍କ ମୁହଁ ଫଟେଇ ଦେଲେ ବି ସେ ମୁହଁ ବୁଲେଇବି, କମ କଷ୍ଟ ପାଉଛନ୍ତି? କିନ୍ତୁ ପଢ଼ୁଛ ସଂସାର ସଂସାର ବୋଲି ମିଛେ ଗଲା କାଲ କେବେ ବି ନାହିଁ। ତାଙ୍କୁ ଭଗବାନ ଭଲ ଲାଗିବ ନା? କୌଣସି ଧର୍ମ ଦୀକ୍ଷା ନେଇଥାନ୍ତୁ ଜାଣିନି, କର୍ମ ଆସକ୍ତିରେ ନା, କର୍ମ ଜାରିଟା ଗୋଟେ ଭାରି ବଡ଼ ଗୋଟେ ଇଏ, ମୋ ଘର ମୋ ଦ୍ୱାର ମୋ ଏଇଟା, ମୋ ପିଲା ଛୁଆ ଏମିତି ଭାସି ଗଲେ ମୋ ଛୁଆଟା ଟ୍ୟୁସନ୍ ଯିବ ମୋର, ଏଇଟା କ'ଣ ଏଗୁଡ଼ା ହେଉଛ? ତୁମେ ଭଗବାନ ଭକ୍ତ ହେଲେଣି, କୃଷ୍ଣ କାମଟା ଆଗେ, କୃଷ୍ଣ ଭଜନଟା ଆଗେ, ତାପରେ ତୁମର କ'ଣ ହେଲା? କୃଷ୍ଣ ତ ତୁମ କ'ଣ ତୁମ କର୍ମଫଳ, ତୁମେ ତୁମ ହାତରେ ଅଛି ତୁମ ପିଲା ଛୁଆଙ୍କ କର୍ମଫଳ, ତୁମେ କନଭେଣ୍ଟରେ ପଢ଼ାଓ କି ସେ କ'ଣ ଏଇଟା କହୁଛ, ଗାଁ ସ୍କୁଲରେ ପଢ଼ା, କପାଳ ବାପା ତୁମ ଟ୍ୟୁଟୋରିଆଲ କ'ଣ କହୁଛ, ସେ ଟିଚର ତିଆରି କରିନି, କର୍ମଚାରୀ ଏଗୁଡ଼ାକ କର୍ମ ପ୍ରତି ଭାରି ଆସକ୍ତି। ନିଷ୍କାମ କର୍ମ କରୁନା, ତେଣୁ ସକାମ କର୍ମ ଯେତେ କଲ ତୁମେ ସେ ତା ପ୍ରତି ଆସକ୍ତିଟା ବଢି ବଢି ଚାଲୁ। ଏଇଟା ତ ସଂସାର ବାହାରିବା ରାସ୍ତାଟା ଆଉ ଆମେ ଆମର ଏଇଟା ଆଉ ସଂସାର ଭିତରେ ରହିକି ଭଲ ରହିବା ରାସ୍ତା କେମିତି ତାଙ୍କ ଲୋକଙ୍କୁ ବୁଝେଇବ? ଏ ଭାରି କଷ୍ଟ ଲାଗୁଛି। ଏଠି ଆମର ପାଠ ହେଲା କେବଳ ସଂସାରରୁ ବାହାରିବା ପାଠ, ଆଉ ତୁମେ ତାଙ୍କୁ କ'ଣ କହୁଛନ୍ତି ପିଠି ଥାପଡ଼ା ମାରିକି କେତେ ଦିନ ତାଙ୍କୁ କହିବ ତୁମେ ଏମିତି ଏମିତି କର ଏମିତି ସେମିତି କର? ଭାଇ ଠିକ୍ ଅଛି, ଭକ୍ତିମୟ ଠାକୁର କହିଲେ ନା ଜୀବନ ନିର୍ବାହ, ଜୀବନ ନିର୍ବାହଟା କେବଳ ଖାଲି ଭଜନ ପାଇଁ ଖାଲି ଜୀବନ ନିର୍ବାହ କରିବା, ଜୀବନ ନିର୍ବାହ କ'ଣ ଓଡ଼ିଆରେ କହୁଛନ୍ତି? ଖାଲି ବଞ୍ଚିଯିବା, ମନଟା ଖାଇ ପିଇକି ବଞ୍ଚିଯିବା, କାହିଁକି ଭଜନ କରିବା? ଆଉ ତୁମେ ଲୋକ କହିବ ତାକୁ ସେଟ୍ କରିକି ସେ ଭଜନ କରିବ, କ'ଣ ସଂସାର ସେଟ୍ କରିବ? କ'ଣଟା ସଂସାର ସେଟ୍ କରି ସେ ଭଜନ କରିବ? କିଛି କରିପାରିବନି, ତା ତ କର୍ମଫଳଟା ଅଛି ଆଉ ତାର ଆସକ୍ତିରେ କେଉଁଠି ଯିବ କି? ତାପରେ ଗୋଟେ ଏଠି ଆମେ ବାହାରିବା ବାଟଟା ତୁମେ ଦେଖୁନ, ଯେତେବେଳେ ତୁମେ ଗୋଟେ ଜାଗାରେ ରହିବାର ନାହିଁ, ତୁମର ସେ ଜାଗାରେ ରହିବାର ନାହିଁ, ସେ ଘର ଜାଗାକୁ କେମିତି ଅନେଇବ? ଆଉ ଭଡ଼ା ଘର ରହିଛ? ଭଡ଼ା ଘର ତ ଭଡ଼ା ଦେଇଛ, ଭଡ଼ାଟା ଦେଇଛ କିନ୍ତୁ ଭଡ଼ା ଘର ରହିନ, ଭଡ଼ା ଘର ରହିଲେ ତାପରେ ଜାଣିବ ସଂସାରଟା କ'ଣ। କୋଠା ତ କରୁଛ ଆଉ କୋଠା କୋଠ ବନେଇବ, ଆଉ ଭଡ଼ା ଘର ରହିଲେ ତାପରେ ଜାଣିବ ସଂସାର କ'ଣ। ଭଡ଼ା ଘରରେ ଯିଏ ରହିଛି ତାର ସେ ଘର ଛାଡ଼ିବାର, ସେ କ'ଣ କରିବ?
ସେ ଘରକୁ ନେବ, କଣ୍ଟା କେଉଁଠି ମରା ହେଇଥିବ, କେଉଁଠି କ'ଣ ଭାଙ୍ଗୁ ତା ଘର, ମୋର କଣ୍ଟା ଅଛି, ମୋର ଯିବାର ଅଛି। ମୁଁ ବହୁତ ଲୋକ ଯାଇଛି ଗଭର୍ଣ୍ଣମେଣ୍ଟ କ୍ୱାର୍ଟର ଗୁଡ଼ାକ ଗାଳି ଦିଏ ଲୋକ ଗୁଡ଼ାକୁ, କିରେ ତୁମେ ଏଗୁଡ଼ାକ ଗଭର୍ଣ୍ଣମେଣ୍ଟ କ୍ୱାର୍ଟର ବୋଲି ଏଇଟା ସରକାର ଧନଟା, ତୁମେ ଏଗୁଡ଼ା କାହିଁକି ଏମିତି ନଷ୍ଟ କରୁଛ, ତୁମେ ଏଠି ଚଳୁଛ ଟିକେ, ତାକୁ ଚିହ୍ନ ଟିକେ ମାରିଦିଅ, ଏଇଟା କାମ ତୁମେ ସେଠି ବ୍ୟବହାର କରୁଛ ନା, ଆ ସରକାର ଧନ ଯାଉ, ମୁଁ ଗୋଟେ ଦୃଷ୍ଟିରେ ଦେଖ ଭଲ, କିନ୍ତୁ ସରକାର କ'ଣ ନିଜ ଘରଟାକୁ ସେଠି ରଖିବେ କି ନା, ନିଜ ଘରଟା ଚିକଣ କରିବେ, ଏଇଟା ସରକାର ଧନ ଯାଉ। ଏ ଯେଉଁ କର୍ମଚାର୍ଯ୍ୟଟା ଗୋଟେ କ'ଣ, ଏ ସାଧୁସଙ୍ଗ ନକଲେ ହବନି, ନିଷ୍କାମ କର୍ମଟା ସେ ସାଧୁ ସାଧୁ ପାଖରେ ନିଷ୍କାମ କର୍ମଟା ଶିଖିବେ, ତାପରେ କର୍ମ ପ୍ରତି ତାର ଆସକ୍ତିଟା ଯିବ। ବୋଲେ କେଉଁ କଥା କହୁଥିଲି ଗୋଟେ ଏବେ, କି ମୁଁ କଥା କହୁଥିଲି ଭଡ଼ା ଘର, ଭଡ଼ା ଘର ଛାଡ଼ିବା ଲୋକ ତାର କ'ଣ କରିବ, ତା ପାଇପ୍ କେଉଁଠି ଝୁଲିବନି, କେଉଁଠି ଫାଟିବନି, ମୋର କ'ଣ ରହିବାର ଅଛି, ମୋର ଦୁଇ ମାସ ରହିକି ଘରଟା, ସେଇଭଳିଆ ତୁମର ଏଇଟା ସଂସାରଟାକୁ ଯିଏ ଭଡ଼ା ଘର ଦେଖିପାରିବ ସେ ଭୋଜନ କରିପାରିବ। ମୋର ଏଠି ଯିବାର ଅଛି ଆଉ, ଆମର ଏଠି ଯିବା ପାଠ ଆଉ ରହିବା ପାଠ କେତେ ବୁଝିବ କହୁନା, ମୋତେ ମୋତେ ବାୟା ଭଳିଆ ଲାଗୁଛି, ସେଥିପାଇଁ ଗୁରୁଦେବ ଯେତେବେଳେ ଥିଲେ ଆମେ ଆଶ୍ଚର୍ଯ୍ୟ ଲାଗୁଛି, ଗୁରୁଦେବ ସେଟା ବିଦେଶୀ ମାନଙ୍କୁ କହୁଥିଲା, ଯା ଆମେ ଚାକିରି ଛାଡ଼ିକା ଛାଡ଼ି ସବୁବେଳେ ଆସ ହେ ଭୋଜନ କର। ସାଧୁ ସାଧୁ ଦୃଷ୍ଟିରେ ଆମେ କ'ଣ କହୁଛୁ, ବୁଢ଼ା ହେଇଗଲେ ମୋର କ'ଣ ହବ, ଭାଇ ଯିଏ ବୁଢ଼ା ହେଲା ପର୍ଯ୍ୟନ୍ତ ଦଶ କୋଡ଼ିଏ ବର୍ଷ ଭୋଜନ କରିଦେବେ କି ନା ସାଧୁ ସାଙ୍ଗରେ, ସାଧୁ ଚାଲିଗଲା ବୁଢ଼ା ବସିଲେ ତୁମେ କ'ଣ କରୁଥିବ ବସିକି, ଏଇ ଯୋଉ ମାତାଜୀ ଆସିଥିଲେ ଦେଖିଥିଲ ନା, ଏଇ ଯୋଉ ପଛପଟ ରୁମ୍ରେ ରହିଥିଲା ବିଦେଶୀ ତିନି ଜଣ ଆସିଥିଲେ, ଯୋଉ ମାତାଜୀ ଆସିଥିଲେ ତିନି ଜଣ ମାତାଜୀ ଆସିନଥିଲେ, ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଆଜି ପଚାରିଥିଲେ, ସେ ଗୁରୁଦେବ ଶିଷ୍ୟ ସେତେବେଳେ ବିବାହ ହେଇଛି, ତା ସ୍ୱାମୀ ଅଛି, ତାକୁ ପୁଅଟେ ଅଛି, ସେ ଭକ୍ତ ନୁହନ୍ତି, ସେ ଭକ୍ତ ନୁହନ୍ତି ସ୍ୱାମୀ ଶିଖାନ୍ତି, ସେ ତା କହିଲା ଗୁରୁଦେବଙ୍କୁ ଦୀକ୍ଷା ନାହିଁ, ଗୁରୁଦେବ କହିଲା ନାହିଁ ନାହିଁ ଦୀକ୍ଷା ସେମିତି ହବନି, ଥାପଡ଼ା ପାଠ ଥାପଡ଼ା କାମ ମୋ କତରେ ନାହିଁ, ଖାଲି ଗୁରୁଦେବ ଭେଟିବା ପାଇଁ ଆମେରିକାରେ ଯେତେ ସେଣ୍ଟର ଥିଲେ ସେ ଖାଲି ବୁଲିଲା, ଗୁରୁଦେବ କହିଲେ ସେ ସେଣ୍ଟର ଚାର ସେଠି ଯାଇ ପହଞ୍ଚିବ, ଗୁରୁଦେବ କହିଲା ମୋର କଥା ହେବି ନା ସେ ସେଣ୍ଟର ଚାର କାହିଁକି ନା, ଏଇ କଥାଟା ଟିକେ ଶୁଣୁ, ଆମେରିକା ଯେତେ ସେଣ୍ଟର ସେ ବୁଲିଗଲା ଖାଲି ଭେଟିବା ପାଇଁ ଗୁରୁଦେବଙ୍କୁ, ନା କ'ଣ ମୁଁ ଆପଣଙ୍କୁ ଦୀକ୍ଷା ନେବି, ଗୁରୁଦେବ କହିଲା ଠିକ୍ ଅଛି, ଘୁରିଲା ଗୁରୁ ଶାଶୁ ବୁଝୁଛୁ ନା, ଦୀକ୍ଷା ନେଲାକୁ ହେଲେ ସିଏ ଆମିଷ କହୁଛି ତା କତରେ ହେଇପାରିବୁନି, ଥାର ଦେବି ଆଜ୍ଞା, ଆମ ଭାରତୀୟ ଲୋକ ଗୁଡ଼ା କ'ଣ ବିଦେଶୀ ଗୁଡ଼ା ସେମିତି ଭାବୁଛ କି, ଦୁଇଶହ ଭଲ ଦୃଢ଼ତା, ସେ ଆଗେଇ ପାରନ୍ତୁ ନ ପାରନ୍ତୁ, ଆମ ଭଳିଆ ଓଡ଼ିଆ ତୁମ ଭଳିଆ ଭାବିଲାକୁ ପଛ ଗୋଡ଼ ପକାଉଛ, ଆଗକୁ ଟିକେ ଗଲାବେଳେ ପଛକୁ ଦିବ୍ୟ, ଆଗକୁ ପାଦ ଗଲାବେଳେ ପଛକୁ ତିନି ପାଦ ଟାଣି ନେଇଗଲାଣି, ସିଏ ପାଠ ତାଙ୍କର ନାହିଁ, ସେ ଘର ଦ୍ୱାରା ସ୍ତ୍ରୀ ପୁତ୍ର କନ୍ୟା ସବୁ ଛାଡ଼ିଦେବେ କୃଷ୍ଣଙ୍କ ପାଇଁ, ଆମର ଭଗବାନ ଦରକାର, ସେମାନେ ଜୀବନରେ ବହୁତ ଦୁଃଖ ପାଇଛନ୍ତି ଆଉ ଭଗବାନଙ୍କର ମୂଲ୍ୟଟାକୁ ବୁଝୁଛନ୍ତି, ସେମାନେ କିଛି କେୟାର କରନ୍ତିନି, ସାଙ୍ଗେ ଛାଡ଼ିଦା ଛାଡ଼ି ଦେଖି, ତାର ଗୋଟେ ପୁଅଟେ ଅଛି, ପୁଅଟାକୁ ଧରିକି ହେଲା ପୁଣି ଭୁବନେଶ୍ୱର, ମୁଁ ଯେତେବେଳେ ପଳା ଏଠି ଏ ଷ୍ଟଲରେ, ମୁଁ ଯେତେବେଳେ ଥିଲି ସେ ଷ୍ଟଲରେ, ମୁଁ ଯେତେବେଳେ ନୂଆ ବ୍ରହ୍ମଚାରୀ ଫୁଲମାଳା ଗୁନ୍ଥିବ ସକାଳୁ ଷ୍ଟଲରେ ଯେତେ ଯେଉଁ ଆମର ବିକ୍ରି ହୁଏ କ'ଣ ସେଇଟା ମହାପ୍ରସାଦ, ସେ ଷ୍ଟଲ ବିକ୍ରି କରୁଥିଲି, ଗୁରୁଦେବ କହିଲେ ଷ୍ଟଲ ସେବା କର, ପୁଅଟା ଥିଲା ପୁଅଟା ଗୁରୁଦେବ କହିଲେ ତ ପୁଅଟା ଭଲ ନୁହେଁ ଛାଡ଼ ତୁମକୁ, କହିଲେ ହଉ ଠେଙ୍ଗାରେ ପିଟି ପକେଇବ ତୁମେ ମୋତେ, ଇଏ କ'ଣ କହୁଛନ୍ତି, ଆକୁ ଛାଡ଼ିଦେ ତାକୁ ଛାଡ଼ିଦେ, ଇ କି ବାବୁ ଯିଏ ଘର ଭାଗିଆ ଲୋକ, ଇଏ ସାଧୁର କାହା ସହିତ କନେକ୍ସନ, ଆମେ ତ ଯେତିକି ଦିନ ତୁମେ ସାଧୁ ଭୋଜନ ଟିକେ କରିବ, ସାଧୁ ସାଙ୍ଗରେ ଭୋଜନଟା କରିଦିଅ, ସାଧୁ ଚାଲିଗଲା ପରେ ତୁମେ କ'ଣଟା କରୁଥିବ, ବୁଢ଼ା ତୁମେ ତ ବୁଢ଼ା ହେଇଯାଇଥିବ, ସାଧୁ ତ ନଥିବେ, ତୁମ ଘର ସଂସାର କାମ ଛିଡ଼ିକି ଆସିବ, ତୁମ ଘର ସଂସାର କାମ ଛିଡ଼ିଲା ବେଳେ ସାଧୁ ଥିବେ କି ଜଗତରେ, ଏଠି କ'ଣଟା କରିବ, ଯୋଡ଼ିଆରେ କୁହନ୍ତୁ ଚୋପା ଭୋଜନ କରିବ, ତୋ ବୟସ ତ ଯାଇଥିବ ସାଧୁ ବି ପଳେଇଥିବେ, କ'ଣଟା କରିବ, ତୋ ସଂସାର 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 ମୋର ଭାସିଗଲା, ମୋର ଏଟା ହେଇଗଲା, ମୋର ସେଟା ହେଇଗଲା, ବାବା ବା ଯା କର୍ମଚାରୀରେ ପଡ଼ିଥିବୁ, ସାଧୁ ତାହେଲେ ଚାଲିଯିବେ, ବୁଢ଼ା ବୟସରେ ଭୋଜନ କାର ହବ, ତାଙ୍କୁ ଡାକିଲେ ବାବା ଏଠି ପଳା, ଏ କେତେ ସେମିତି ରହିଥିଲା, ପଳେଇ ଆସ ଛାଡ଼ ଛାଡ଼ ଆସ, କ'ଣ ମାୟାରେ କାହିଁ ଭୋଜନ କାହିଁ ପଡ଼ିଛ, ବର୍ତ୍ତମାନ ବର୍ତ୍ତମାନ ସେ ଏକୁଟିଆ କେହି ନାହିଁ, ସେ ଯେଉଁ ସାଧୁ ସଙ୍ଗଟା କରୁଛି ସେଥିରେ ସେ ବଞ୍ଚୁଛି, ହଁ ଗୁରୁଦେବଟା କହିଛନ୍ତି ଚାଲ, କାହିଁ ଜୀବନରେ ଯେତେବେଳେ ହେଲା ଆମକୁ ଅସହାୟ ହେବାକୁ ପଡ଼ିବ, ତ ସବୁଥିଲେ ବି ଅସହାୟ ହେଇଯିବ, କ'ଣ ଭାବିଲେ ବୁଝୁଛ କି ନାହିଁ, ଭାବନି ତୁମର ତମ ଗାଡ଼ି ତମ ଟ୍ରାକ୍ଟର ତମକୁ ଟାଣିକି ନବ ମେଡିକାଲ, ଯାହା ଥିଲେ ବି ସେ ବେଡେଡ୍ ହବାକୁ ପଡ଼ିବ, ଗୋଟେ ବେଡେଡ୍ ଇଂଲିଶ ନାହିଁ ବେଡେଡ୍ କ'ଣ କହିଲ, ଶଯ୍ୟା ସାଇ, ଶଯ୍ୟାରେ ଶୋଇବ ବାପା, ଯାହା ତୁମେ ହୁଅ ମୁଁ ବି ଶୋଇବି ତୁମେ ବି ଶୋଇବ, ସେ କ'ଣ ସାଧୁ ମହାତ୍ମା ଯେଉଁ ଗୁରୁଦେବ ଭଳିଆ ଥିଲେ କଥା କହୁ ଚାଲିବେ ନା କ'ଣ, ସେଭଳିଆ ସାଧୁ ଅଛନ୍ତି କି ଜଗତରେ, ସେ ବିରଳ ସାଧୁ ସବୁ ଆସିବ, ସେ ବେଡେଡ୍ ହବାକୁ ପଡ଼ିବ, ତୁମେ ବେଡେଡ୍ କ'ଣ ଜାଣିନ, ତୁମେ ଶୁଣିନ ଜାଣିନ ଦେଖିନ, ଏଇଟା ଦେଖିଲେ ତୁମେ ଦେଖିପାରିବନି, ତୁମେ ସବୁ ସଂସାର ନିଶା ଲାଗିଛି ତୁମକୁ, ମଞ୍ଜେ ନିଶା ଯେମିତି ଦେଖାନ୍ତି ଲୋକ, ସଂସାର ନିଶା ତ ମୁଖ ଲାଗିଛି, ତୁ ଜାଣିପାରିବୁନି ସଂସାର ଯିବାର କଷ୍ଟ କ'ଣ, ସେ ପିଠି ଘା ହେଇଯାଏ, ପିଠିରେ ପୋକ ହେଇଯାଏ, ଜାଣିଛ ନା ନାହିଁ, ସେ ପୋକ ଗୋଟେ ସାଇଡ଼ରେ ସେ ଶୋଇକି ରହିବ ଆଉ ତାକୁ ଉଠେଇ ପାରିବେନି ଆଉ, ଜୀବନ ଯେତେବେଳେ ଆମେ ଅସହାୟ ହେବା, ସାଧୁ କ'ଣ କୁହନ୍ତି, ତୁମେ ତ ଯୋଗଟା ହେଲେ ହେଲ୍ପଲେସ୍ ହବ, କାରଣ ତୁମ କର୍ମ ଅଛି, ବରଂ କୃଷ୍ଣ ଟିକେ ଭଜନ କରିଦେବେ, ସେ ଚାହିଁବେ ତୁମ ପାର୍କରେ ନେଇଯିବି, ସେଥିପାଇଁ ତୁମ କଣ୍ଡିସନ ଦେଖିବେନି, ତୁମର ଏଇଟା ଅଛି ସେଇଟା ଅଛି, ଛାଡ଼ ଛାଡ଼ ସବୁ, ଆସ କୃଷ୍ଣ ସେବା କର, ଯେତେ ଦିନ କରୁଛ କରିପକା, ଅନୁକୂଳ ଅଛି ତ କରିପକା, ନହେଲେ ଶରୀର ପ୍ରତିକୂଳ ହେଇଯିବ, ସମୟ ପ୍ରତିକୂଳ ହେଇଯିବ, ତୁମକୁ ଏନଗେଜ୍ କରିବା ଲୋକ ବି ନଥିବେ। ଗୁରୁଦେବ ଯେତେବେଳେ ଜାଣିଥିଲେ, ଗୁରୁଦେବ ଥିଲାବେଳେ ସେ ଥିଲା, ଆଉ ଗୁରୁଦେବ ପଳେଇଲା ପରେ ବ୍ରହ୍ମଚାରୀ କହିଲେ ନା ଏ ମାତା ଜର କରିବେନି, ସେ ଘର ଛାଡ଼ିକି ଆସିଛି, ସେ କ'ଣ କରିବ, ତା ଗୁରୁଦେବ ଡାକିକି ଆଣିଥିଲେ, ଆଉ ଗୁରୁଦେବ ଚାଲିଗଲେ, ଗୁରୁଦେବଙ୍କର ସେମିତି ତାଙ୍କ ଶକ୍ତି ଥିଲା, ସେ ସମସ୍ତ ବ୍ରହ୍ମଚାରୀ ଗୃହସ୍ଥ ସମସ୍ତଙ୍କୁ ରଖିଥିଲେ, ଆଇ ତାର ବାଡ଼ି ଧରିକି ଗଲା, ମାୟପୁର ଟ୍ୟୁସନ୍ କରି ଚଳୁଛି, ସେମାନେ ପଛ ଫେରୁଛନ୍ତି, ଦେଖିଲ ନାମ ଯାଉଛନ୍ତି, କାହିଁକି ସେ ଜାଣିଛନ୍ତି ଆମ ଗୁରୁଦେବଟା କହିଛନ୍ତି ଆଉ ଆମେ କରିବା ଆଉ, ଏ କେତେ କେତେ ଏମିତି ଥିଲେ, ଧୀରେ 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 ଗୁରୁଦେବ ଗଲା ପରେ, ଗୁରୁ ଗଲା ପରେ ତ ଯେମିତି ବାପା ଗଲା ପରେ ଘରର କି ମୁରବି ରୁହନ୍ତିନି, ଗୁରୁ ଗଲା ପରେ ସେମିତି କ'ଣ ହବ, ଗୁରୁ ଜାଣିଛନ୍ତି ନା କାହାର କ'ଣ କଣ୍ଟ୍ରିବ୍ୟୁସନ୍, ତାଙ୍କ ଦୃଷ୍ଟିରୁ ତୁମ ଦୃଷ୍ଟିରୁ ଏଇଟା ଗୋଟେ ମାତାଜୀଟା, ସେଇଟା ଗୋଟେ ପୁରୁଷଟା, ସେଇଟା ଗୋଟେ ଦାନୀଟା, ସେଇଟା ଗୋଟେ ଡୋନରଟା, ସେଇଟା ଗୋଟେ ଭଲ ଭକ୍ତଟା, ଗୁରୁ ସେ ଜିନିଷ ଦେଖିବେନି, ସେଥିପାଇଁ ସେ ଗୁରୁ ଗୋଟେ ପତିତ ହେଲେ ବି ତାଙ୍କ ଦୃଷ୍ଟିରେ ଗୋଟେ ଜୀବଟା, ସେଠି ପତିଟାକୁ ଛାଡ଼ିଦେବେ ତା ଜୀବଟା କେଉଁଦିନ ଉଦ୍ଧାର ହବ, ଇଏ କ'ଣ ବିଜନେସ ଟାଟା କମ୍ପାନୀ ବିଜନେସ ହେଇଛି ଗୁରୁଗିରି, ଯେ ଭଲ ଖାଲି ଧନୀ ଲୋକଙ୍କୁ ଆଣିବି, ଶିକ୍ଷିତ ଲୋକଙ୍କୁ ଆଣିବି, ତାହେଲେ ସେ ଜୀବ ଗୁଡ଼ା କୁଆଡ଼େ ଯିବେ, ଏ ବିଜନେସ କାମ ନା କ'ଣ, ଗୁରୁ ସବୁ ସେଇଟା ତାଙ୍କ ଦୃଷ୍ଟିଟା ସେଇଆ, ଗୋଟେ ଜୀବଟା ଅସୁବିଧାରେ ପଡ଼ିବ, ତାକୁ ସାହାଯ୍ୟ କରିବାକୁ ପଡ଼ିବ, ଆଉ କାହିଁକି ସାହାଯ୍ୟ କରିବେ ନା କୃଷ୍ଣ ଭଜନ ପାଇଁ ସାହାଯ୍ୟ, ଯେମିତି ନା ଗୋଟେ ଫିଲାନ୍ଥ୍ରୋପିକାଲ କୁହନ୍ତି ନା, ଆମେ କ'ଣ ଦେଶ ସାରା ଲୋକଙ୍କୁ ସାହାଯ୍ୟ କରିବୁ ନା କ'ଣ, ହଜାର ଲୋକ ଅଛନ୍ତି, ହଜାର ଝିଅ ଅଛନ୍ତି, ହଜାର ପୁରୁଷ ଅଛନ୍ତି, ହଜାର ଲୋକଙ୍କର ହଜାର ସମସ୍ୟା ଅଛି, ତାଙ୍କ ସହିତ ଆମର କ'ଣ ମତଲବ ରହିଛି, ଆମର ଉଦ୍ଦେଶ୍ୟ ହେଉଛି କୃଷ୍ଣ ଭଜନ ପାଇଁ ଯେଉଁମାନେ ଗୁରୁକୃଷ୍ଣଙ୍କର ଆନୁଗତ୍ୟ ରହିବେ, ଯେଉଁମାନେ ହରିଗୁରୁ ବୈଷ୍ଣବଙ୍କର ସେବା କରିବେ, ତାଙ୍କୁ ଆତ୍ମସ୍ୱରୂପର ଦର୍ଶନ କରିକି ତାଙ୍କ ସ୍ଥିତିରୁ ଅପଲିପ୍ଟ କରିବାକୁ ପଡ଼ିବ, ଭଗବାନ ଯଦି କେବଳ ଯୋଗ୍ୟ ଲୋକଗୁଡ଼ାକୁ ଆଣିବ, ଅଯୋଗ୍ୟ ଲୋକଗୁଡ଼ା କୁଆଡ଼େ ଯିବେ, କୁହ ତୁମେ, ଖାଲି ଭଗବାନ କହିଛନ୍ତି ଆମେ ଏଟା ପଢ଼ିଦେବା, ଉତ୍ତମ ଅଧମ କିଛି ନା ବାଛିଲେ, ଭଗବାନ ଉତ୍ତମ ଅଧମ ବଛେ ନାହାନ୍ତି, ତେଣୁ ସାଧୁ ଏଇ କଥା ମୁଁ କହୁଥିଲି, କର୍ମ ଜାଡ୍ୟ, କର୍ମ ପ୍ରତି ଗୋଟେ ଭାଇ ଆସକ୍ତି ରହେ, କର୍ମ ଯୋଗଟା ଆଉ ଏଜ୍ କ'ଣ ସରି ସକାମ କର୍ମଟା ଆଉ ଏଇଟା କରିବା ସେଇଟା କରିବା, ବିଶେଷ କରି ସଂସାର ପଶିଗଲେ, ସଂସାର ମୁକ୍ତ ହବାଟା ଭାରି କଷ୍ଟ, କାହିଁକି ତୁମେ କ'ଣ କର୍ମଟା ଖେଳେଇଲ ଆଉ ସଂସାର କ'ଣ କର୍ମଟା ତୁମେ ଖେଳେଇଲ, ଘରଟା ତିଆରି କରୁଛ କ'ଣ ହବ, ସେ ଘରଟା ଗୋଟେ ଇଟା ଖସିଗଲେ ତୁମେ ଛାତିରୁ ଖସିଯିବ ଆଉ, ଖସିଗଲ କଣ୍ଟା କିଏ ବାଡ଼େଇ ଦେବ, ଦେଖିବ ଘର ମାଲିକ କ'ଣ ହବ, ସେ କ'ଣ କଣ୍ଟା ବାଡ଼ି ପକେଇଲ, ଇଟା କରି ପକେଇଲ, କିଏ କଣ୍ଟା ବାଡ଼େଇ ଦେଲା, କାହିଁକି ସେଇଟା ଆସକ୍ତି ବଢ଼ିଯିବ ସାଙ୍ଗେ ସାଙ୍ଗେ ତୁମର, ଆଉ ନିଷ୍କାମ କର୍ମ ଭଗବାନ ସେଥିରେ ଶିଖେଇଲେ, ନିଷ୍କାମ କର୍ମଟା ଭକ୍ତିର ପ୍ରଥମ, ନିଷ୍କାମ କର୍ମଟା କଲେ କୃଷ୍ଣ ସେବା ହଉ ବା ସଂସାର କର୍ମ ସବୁ ନିଷ୍କାମ ହେଇପାରିବ, ତୁମାର ସଂସାର କରିବ ବହନ ନହିବ, ତୁମାର ସଂସାର କରିବ ସେବନ ନହିବ ଫଲେର ଭାଗି, ତବ ସୁଖ ଯାହା କରିବ ଯତନ ହେ ପଦେବ ଅନୁରାଗୀ, ତାଙ୍କ ଭଳିଆ ରଖି କହିବ ନା କ'ଣ ସଂସାରରେ, କେତେ ବଡ ବଡ ସିଦ୍ଧାନ୍ତକୁ ସେ କେବଳ ସରଳ ଭଜନ ଲେଖି ଦିଆଯାଇଛନ୍ତି, ତୁମ ସଂସାର ମୋର କ'ଣ ଅଛି, ମୋର ଅନୁରାଗୀ ତୁମ ଚରଣ ରହିବ, ଖାଲି ମୋ ଫଳାଫଳ କିଛି ଆଶା କରିବେନି, ଏଇଟା ଏଇଟା ନିଷ୍କାମ କର୍ମଟା, ଆଉ ତୁମେ ଭଗବାନଙ୍କୁ ସେବା କରି ତୁମେ ଯଦି ଫଳ ଆସିଲା ମୋର ଏଇଟା ଏମିତି ହେଇପାରିବି, ମୁଁ ଏମିତି ଗୋଟେ ହେବି, ମୋର ଏଇଟା ହେବି ସେଟା ହେବି, ତୁମେ କି ଭଜନଟା କରିବ, କିଛି ନାହିଁ, ତୁମ ଯୋଜନା ଅଛି ଆଉ କିଛି ତୁମେ କରିପାରିବନି, ଶୂନ ମଡ଼ା ଚାଲିଛି, ଶୂନଟାକୁ ଯେତେ ଭାବିଲେବୁ ଯେତେ ସୁନ୍ଦର ଜିରୋଟା ଲେଖିବ ତା ଫଳଟା କ'ଣ, ବଙ୍କା ଶୂନ ଲେଖ, ସିଧା ଶୂନ ଲେଖ, ଅଣ୍ଡା ଭଳିଆ ଲେଖ କି ସେ ଗୋଲ ଭଳିଆ ଲେଖ, ଜିରୋଟା ଯେତେ ସଜେଇଲେ ବି ସେ ଜିରୋ, ସଂସାରଟାର ତୁମେ ସକାମ ଭାବରେ ରହିଲ, ଯେତେ ଯାହା ସୁନ୍ଦର ଭାବରେ କର, ତା ଫଳଟା ତ ମୂଲ୍ୟହୀନ ଆଉ, ନିଷ୍କାମ ଭକ୍ତି ଗୋଟେ କୋଉଠୁ, ନିର୍ମଳ ହୃଦୟଟା କୋଉଠୁ ଆସେ, ତୁମ ହୃଦୟଟା ଆଗେ ନିର୍ମଳ ହେଇପାରିବେ, ଫାଷ୍ଟ ପୁରା ଫେଲ ହେଇଯାଉଛନ୍ତି, ଚିତ୍ତଶୁଦ୍ଧିଟା ପ୍ରଥମ ରୁହେ କେତେବେଳେ, ନିଷ୍କାମ ନିଷ୍କାମ ସେବାଟା କଲେ ଚିତ୍ତଶୁଦ୍ଧି ହବ, ଚିତ୍ତଶୁଦ୍ଧି ହେଲେ ତୁମେ ଜ୍ଞାନ ଉଦୟ ହବ, ସେଥିରେ ଫାଷ୍ଟ ପଟା ଫେଲ ହେଉଛନ୍ତି, ଆଉ ତୁମ କର୍ମରେ ଗୋଟେ ଆସକ୍ତି ରହିଲାଣି, କିଏ ଲାଭ ପୂଜା ପ୍ରତିଷ୍ଠା ଚାହିଁଲାଣି, କିଏ ଧନ ପଇସା ପତ୍ର ଖାଇଲାଣି, କିଏ ତାର ପୋଷ୍ଟପତ୍ର ଚାହିଁଲାଣି, କିଏ କୁଆଡ଼େ କ'ଣ କଲାଣି, ଏଇଟା ସବୁ ଫାଷ୍ଟ ପରେ ତୁମେ ହାରିଯାଇଛ, ନିଷ୍କାମ କର୍ମ କରିବାକୁ, ପୁଣି ନିଷ୍କାମ କର୍ମ କିଭଳି କରିବାକୁ ପଡ଼ିବ, ନିଷ୍କାମ କର୍ମଟା ଏମିତି ହେଇପାରିବନି, କର୍ମଟା କରିବା ପାଇଁ ଯେଉଁ ବୁଦ୍ଧିଟା ଆସୁଛି, ସେ ବୁଦ୍ଧିରେ ସିନା ସ୍ଥିର ହେଲେ ଗୋଟେ ନିଷ୍କାମ କର୍ମ କିଏ କରିବ? ନିଷ୍କାମ କର୍ମ କରିବାକୁ ହେଲେ ବ୍ୟବସାୟତ୍ମିକ ବୁଦ୍ଧିଟା ଦରକାର। ତା ପରବର୍ତ୍ତୀ ଶ୍ଳୋକରେ ଆରମ୍ଭ କଲେ,
ବ୍ୟବସାୟତ୍ମିକା ବୁଦ୍ଧି ରେ କେହ କୁରୁନନ୍ଦନ ବହୁ ଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋ ବ୍ୟବସାୟିନମ। ଯେଉଁମାନେ ଏଇ ମାର୍ଗରେ ପୃଥକ, ଯେଉଁମାନେ ଏଇ ମାର୍ଗରେ ପଥିକ, ସେମାନେ ଦୃଢ ନିଶ୍ଚୟ ଏବଂ ସେମାନଙ୍କର ଲକ୍ଷ୍ୟ ହେଉଛି ଏକ। ହେ କୁରୁବଂଶର ପ୍ରିୟ ସନ୍ତାନ, ଯେଉଁମାନେ ଦୃଢ଼ ନିଶ୍ଚିତ ନୁହନ୍ତି ସେମାନଙ୍କର ବୁଦ୍ଧି ଅନେକ ଶାଖା ପ୍ରଶାଖାରେ ବିସ୍ତୃତ। ବ୍ୟବସାୟ ଦୃଢ଼ ନିଶ୍ଚୟ କଥାଟା ଗୋଟେ, ଏଥିରେ ତ ଗୋଟେ ଷ୍ଟ୍ରଙ୍ଗ ଡିଟର୍ମିନେସନ ଅନଫ୍ଲିଞ୍ଜିଙ୍ଗ ଫେଚର କୁହାଯାଏ। ଅନଫ୍ଲିଞ୍ଜିଙ୍ଗ ଫେଚର କେମିତି, ତୁମର ବୁଦ୍ଧିଟା ସବୁଆଡେ ଖେଳୁଥିବ, ତୁମର ଗୋଟେ ବିଶ୍ୱାସ ଆସିବନି କେତେବେଳେ, ବୁଦ୍ଧିଆ ମରିବେ ବା ଏଠି ଏଠି ବେଶୀ ବେଶୀ ବୁଦ୍ଧିଆ ଯିଏ ସେ ଭକ୍ତିରେ ମରିବ, କାରଣ ସେ ଗୁରୁକୃଷ୍ଣ ବୁଦ୍ଧିରେ ଚାଲିବନି। ବେଶୀ ସିଆଣିଆ କୁହନ୍ତିନି ଓଡ଼ିଆ ଭାବିଲେ, ବୁଝିପାରୁନୁ କି, ସିଆଣିଆ ହେଲେ ତୁମ ଗୋଡ଼ା ଛୋଟା କରିବେ, ତୁ ଚାଲାକ ଯେମିତି କରୁଛ ଦେଖୁ ନା, କୁଆଡ଼ୁ ଯୁଆଡ଼େ ଚାଲାକ ଗଲାକୁ ମାରିଛନ୍ତି କାଳ, ସିଆଣିଆ ତୁମ ସିଆଣା ବୁଦ୍ଧି ହବନି, ସିଆଣା ବୁଦ୍ଧି କାଳ ପାଖରେ ଚଳିବନି ଆଉ କୃଷ୍ଣ ପାଖରେ କଣ ଚଳିବ, ବୁଦ୍ଧି କିଛି ଖର୍ଚ୍ଚ କରିବନି, ବୁଦ୍ଧିଟା ଖର୍ଚ୍ଚ କରିବ ଏତିକି ପ୍ରଭୁ ମୋର ଯେଉଁଥିରେ ମଙ୍ଗଳ ହଉ ମଙ୍ଗଳ ହବ ସେଟା ଆପଣ କର। ଯେତେ ବୁଦ୍ଧି ଖର୍ଚ୍ଚ କରିବ, କାଳ ତ ଗୋଡ଼ ଛୋଟା କରି ରଖିଦେଉ, ସେଠି କାଳ ଗୋଡ଼ ଛୋଟା କରି କର୍ମିକି ରଖୁଛି, ଆମକୁ ଭଗବାନ ବଡ଼ ଛୋଟା କରି ରଖିଦେବେ, ବୁଦ୍ଧିଆ ପାଇଁ ଏଠି ହଇରାଣ ବେଶୀ ହେବେ, କାଇଁ ସବୁଥିରେ ବୁଦ୍ଧି ଲଗେଇବେ, ଯାହା କଥା ଆସେ ତା ତାଙ୍କ ବୁଦ୍ଧିରେ ରହିଲା, ସେ କୌଣସି ଜିନିଷକୁ ଛାଡ଼ିବେନି ଭିତରକୁ। ସରଳ କାହିଁକି ବ୍ୟକ୍ତି ହେଇପାରେ ନା, ଏଇଥିପାଇଁ ହେଇପାରେ ନା, ତାର ଇଣ୍ଟେଲିଜେଣ୍ଟଟା ସବୁବେଳେ ଗୁରୁ ବୈଷ୍ଣବଙ୍କ ଶାସ୍ତ୍ର ଯାହା ଆସିବ ସେଥିରେ ଟକ୍କର ବାଜିବ, ଠକ୍କିଣ ବାଜିବ, ସେଟା କାହିଁକି ହବ, ଭିତରକୁ ବସିବନି। ଛୁଆଟା କାହିଁ କହୁଛି କି, ଛୁଆଟା ଯେତେବେଳେ କାହିଁକି ଶିଖିଲା ତାର କୋଟିଲା ପଡ଼ିଲା, 1+1=2 ସାର୍ କହିଛନ୍ତି ସହିଲା, ସେଇଥିପାଇଁ ସେ ଭଲ ପଡ଼ିପାରେ। ଦେଖ ଗୋଟେ ଛୁଆ ଯେ ଭଲ ପଡ଼ୁଛି କାହିଁକି ନା, ଶିକ୍ଷଳ ମାଷ୍ଟର ବୁଦ୍ଧିରେ ଚାଲୁଛି। ମାଷ୍ଟର ଆମ ସାର୍ମାନେ ସବୁ ବାଡ଼ାନ୍ତି, ଏ କରବୀର ଗଛ ଗୋଟେ ଥାଏ ସ୍କୁଲରେ, ସେ କରବୀର ସାର୍ କେ ଆଣିଲୁ, ସେ କରବୀର ଛଅଟା ଆଣିଲୁ, ଆଣେ ତା ପିଠାକୁ ସିଝିଛି, ଆଣେ ବାଡ଼େଇବେ ଯେ ସେ ସବୁ ସବୁ ସାର୍ଟରେ ପିଠା ହେଇଥିବ, ତା କ'ଣ କହୁଛନ୍ତି ଲୁଳା ପଡ଼ିଯାଇଥିବ, ବାଡ଼େଇବେ ହାତରେ ହାଫ୍ ପ୍ୟାଣ୍ଟ ପିନ୍ଧା ଯାଏ, ପିଚାକୁ ପିଚା ପିଚାକୁ ବାଡ଼େ, କହ ମନ ରହିବ ନା ଆଉ ଯେମିତି ଆଉ ବାଡ଼ିବେ ପିଟି ପିଟିବେ। କହ ଗୋଟେ କଥା ପଚାରୁ, ତୁ ବୁଝିପାରିଲୁନୁ ପଚାରିଲୁନୁ କାହିଁକି, ମିଛ କଥା କାହିଁକି କାହିଁକି ଲେଖି ପକେଇଲୁ, କାହିଁ ସାର ଜାଣିଲୁ କ'ଣ ଇଏ ବୁଦ୍ଧିଟାକୁ ଖର୍ଚ୍ଚ କଲା। ତାଙ୍କର କଥା ହେଲା, ତୁ ତ ଏଇଠି ରହୁଛୁ, ତୋର କାମ ହେଲା ଟ୍ୟୁସନ, ପୁଣି କ'ଣ ଟ୍ୟୁସନ ହେଉଛନ୍ତି ଚାରିଟାବେଳିଆ ଟ୍ୟୁସନ ସାର ପଢ଼ାନ୍ତି, ତୁ ପଚାରିଲୁନୁ କାହିଁକି, ନ ବୁଝିପାରିଲୁନୁ ପଚାରିଲୁନି କାହିଁକି, ଲେଖିଲୁ କାହିଁକି କାହିଁକି, ସେଇଠି ତମ ବୁଦ୍ଧିଟାକୁ ବାଡ଼ ହେଉଛି। ଏ ଗୁରୁ ବୈଷ୍ଣବ ମାନେ ଛୋଟ ଛୋଟ କଥାକୁ କାହିଁ ଗାଳି ଦିଅନ୍ତି, ତା କଥାରେ କ'ଣ, ତୁମ ବୁଦ୍ଧିଟା ଲଗାଉଛ ମାନେ ସବୁବେଳେ ତମ ବୁଦ୍ଧିଟା ଲଗେଇ 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 ତୁମ ନଷ୍ଟ କରିଦେବ ବୁଦ୍ଧିଟା, ତୁମର ବୁଦ୍ଧିଟା ଗୋଟେ ଜିନିଷକୁ ଦେଖି, ତୁମ ବୁଦ୍ଧିଟା ଗୋଟେ ଏଇଟା କରିଦେଲେ ଏଇଟା ହବ, କିନ୍ତୁ ତା ପରିଣାମଟା ତୁମେ ଜାଣିପାରୁନ, ତା ପରିଣାମ ଗୋଟେ ଅଛି, ତା ପରିଣାମଟା ଗୋଟେ ଫଳଟା ବହୁତ ଅଡ଼ୁଆ ପଡ଼ିବ, ଆଉ ସେଇଟା ସେ ଜାଣିଛନ୍ତି। ଆମ ଟିଚର ମାନେ ପିଟନ୍ତି, ଗୋଡ଼େଇ ଗୋଡ଼େଇ ତୋଟେଇ ପିଟିବେ, ପଚାରିଲୁ ତୁ କାହିଁ ପଚାରିଲୁ ନା, ଲେଖିଲୁ କାହିଁ କହ, ମେଡ଼ି ଅଛି ପଚାରିବୁ, ପଚାରିକି ଲେଖିବୁ, କାହିଁକିନା ତା ବୁଦ୍ଧିରେ ଚାଲିଲା ମାନେ ସେ କ'ଣ କରିବ, ସ୍ପେକୁଲେସନ କରିକି ଚାଲିବ, ଆଉ ମାଷ୍ଟର ବୁଦ୍ଧିରେ ନ ଚାଲିଲେ ପରୀକ୍ଷାରେ, ଯେଉଁମାନେ ଆଜି ଟ୍ୟାଲେଣ୍ଟ ଷ୍ଟୁଡେଣ୍ଟ ଗୁଡ଼ା ସେଇଟା ପୁରା ସବୁ କ'ଣ ପିନ୍ ପଏଣ୍ଟ ଗୁଡ଼ା ମାଷ୍ଟର ବୁଦ୍ଧ ସବୁ ପିନ୍ ପଏଣ୍ଟ କ୍ଲାରିଫାଇ କରନ୍ତି, ଆଜି ବୁଦ୍ଧି ହେଇଗଲା ସେ ଖାଲି ଟିକେ କହିଦେବ ସାର ବୁଝିଗଲି, ଗଧ ଗୁଡ଼ା କ'ଣ କରିବି ଭାବିଲେ, ପିଲା ବୁଝିଲ, ସେ ଯିଏ ଫେଲ୍ ପିଲା ସେ ଆଗେ ପାଟିରେ କହିବ, ହଁ ସାର, ନା କହିଲେ ମାନେ କାଳେ ପଚାରିବେ, ହଁ ମାରିଦେଲେ ସେ ଜାଣି ମାଷ୍ଟର ତାକୁ ଧରିବ, ଛୁଆ ସବୁ ବୁଝିପାରିଲ, ହଁ ସାର ବୁଝିଲି, ହଁ ମାରିଦେଲେ ଗଲା କ୍ଲାସ୍ଟା କେମିତି ସରିଯାଉ, ସେ ମାଷ୍ଟର ବୁଦ୍ଧିରେ ଚାଲିବା ପାଇଁ ଚାହୁଁନାହାନ୍ତି। ଏ ବ୍ୟବସାୟ ବୁଦ୍ଧିରେ ସେୟା, ବ୍ୟବସାୟ ବୁଦ୍ଧିରେ ହେଲା, ତୁମର ଅନ୍ତରଟା ସରଳ ରହିଲେ ତୁମକୁ ଗୁରୁ ବୈଷ୍ଣବଙ୍କର ବୁଦ୍ଧି ଆସି ପହଞ୍ଚିଯିବ, ତାଙ୍କ ବୁଦ୍ଧିରେ ତୁମେ ଚାଲିପାରିବ। ଏଥିରେ ଦୁଇ ତିନି ପ୍ରକାର ମାର୍ଗ, ଦୁଇ ତିନି ପ୍ରକାର ୱେ ଅଛି, ଦୁଇଟା ୱେ, ବିଶେଷ କରି ଦୁଇଟା ୱେ ଦେଖାହଉଛି, ଯିଏ ଅତ୍ୟନ୍ତ ସରଳ ସେ ଗୁରୁ ବୈଷ୍ଣବଙ୍କ ମାର୍ଗରେ ଚାଲ, କହିଲା ସେ କଲା। ଆଚ୍ଛା ଦ୍ୱିତୀୟ ଆଉ ଗୋଟେ ମାର୍ଗ ହେଲା, ଗୁରୁ ବୈଷ୍ଣବ ତ ଚାଲିଯିବ କ'ଣ କରିବ, ଆଚ୍ଛା ଗୁରୁ ଅଛନ୍ତି ବୋଲି ତୁମକୁ କହୁଛନ୍ତି ଏଇଟା କର,
ସେଇଟା କର। ଗୁରୁ ପଳେଇ ଗଲା ପରେ କ'ଣ କରିବ? ଗୁରୁ ତ ସବୁଦିନ ରହିବେ, ସିଏ ଗୋଟେ ଚ୍ୟାଲେଞ୍ଜ, ବଡ଼ ଚ୍ୟାଲେଞ୍ଜ। ଗୁରୁ ଆଜି ଅଛନ୍ତି, ଗୁରୁଦେବ ଗୁରୁ ଭୟ, ଗୁରୁ ଗୁରୁଙ୍କର ଶକ୍ତି, ତାଙ୍କ ଭୟରେ ତୁମେ ଏଇଟା କରୁଛ, ସେଇଟା କରୁଛ, ଗୋଟେ ପଚାରୁଛ, ତୁମକୁ ଗାଇଡ୍ କରୁଛନ୍ତି। ଗୁରୁ ଚାଲିଗଲା ପରେ କ'ଣ କରିବ? ତାପରେ ଦ୍ୱିତୀୟ ପ୍ରକାର ଜୀବ କ'ଣ କରିବ? ଦ୍ୱିତୀୟ ପ୍ରକାର କେସ୍ରେ କ'ଣ କରିବ? ତୁମେ ଯଦି ସରଳ, ତୁମର ଯଦି ଗୁରୁ ବିଶ୍ୱାସ ଅଛି, ପରମାତ୍ମା ତୁମକୁ ଗାଇଡ୍ କରିବେ, ଠିକ୍, ତୁମ ପାଇଁ ସବୁ ଯେଉଁ ବ୍ୟବସ୍ଥା ହେଇଯିବ। ସେ ପରମାତ୍ମାଙ୍କୁ ଜାଣିଦେଉଛନ୍ତି ଜୀବଟା ଚାହୁଁଛି ମୋର କିଛି ସେବା କରିବା ପାଇଁ, ସେ ତୁ ସେ ବ୍ୟବସ୍ଥା କରିଦେବେ। ସବୁବେଳେ କ'ଣ ଗୁରୁ ବାଡ଼ି ପକେଇବେ, ଜଗିବେ ନା କ'ଣ? ନା ଗୁରୁ ସବୁଦିନ ରହିବେ, ସେ ବି ଚାଲିକି ଯିବେ। ବ୍ୟବସାୟତ୍ମକ ବୁଦ୍ଧିରେ ଯଦି ନାହିଁ ତ ଫେଲ ହେଲା। ସେ ବ୍ୟବସାୟତ୍ମକ ବୁଦ୍ଧିରେ ଗୋଟେ କହୁଛନ୍ତି, ପ୍ରଭୁତି ସିଧା ଆରମ୍ଭ କଲେ, କୃଷ୍ଣ ଚେତନା ବା କୃଷ୍ଣ ଭାବନାରେ ଦୃଢ଼ ବିଶ୍ୱାସ ବ୍ୟକ୍ତିକୁ ଜୀବନର ସର୍ବୋଚ୍ଚ ପରିପୂର୍ଣ୍ଣତା ବା ପୂର୍ଣ୍ଣତମ ସ୍ତରରେ ଉପନୀତ କରାଇବା ଏବଂ ଏହି ଚେତନା ବା ବିଶ୍ୱାସରେ ଦୃଢ଼ତାକୁ ବ୍ୟବସାୟତ୍ମିକ ବୁଦ୍ଧି ବୋଲି କୁହାଯାଏ। ଏ ବ୍ୟବସାୟତ୍ମିକ ବୁଦ୍ଧିକୁ ପ୍ରଭୁପାଦ ଏଇଟା ଗୋଟେ ଦୃଢ଼ ବିଶ୍ୱାସ ଏଇଟା ଦରକାର। ଏଇଟା ଦୁର୍ବଳ ମନା ଗୁଡ଼ା କିଏ ଭକ୍ତ ହେଇପାରିବେନି? ଏଇଟା ଆଗ ପଛ ଖାଲି କୁହନ୍ତି, ଏଗୁଡ଼ା କିଏ ଭକ୍ତ ହେବେ? ସେ ଅଧା ରାସ୍ତାରେ ଫେରିଆସୁ। ଏଠି ଏଠି ସୁଦୃଢ଼ ବିଶ୍ୱାସଟା ଦରକାର। ସୁଦୃଢ଼ ବିଶ୍ୱାସ ହେଲେ କେମିତି ହବ? ଜଣକୁ ଜଣେ ଯେମିତି ଜଣେ ଚୋରଟା ନୂଆ ଚୋରି କରିବାକୁ ଯାଉଥିବ, ପୁରୁଣା ଚୋର ସାଙ୍ଗରେ ମିଶିଲା, ନୂଆ ଚୋର କରି ଚୋରଟା ଯାଉଛି, ସେ ପୁରୁଣା ଚୋର ସାଙ୍ଗରେ ମିଶିଲା, ନୂଆ ଚୋର କ'ଣ କରୁଥିବ? ସେ ଖାଲି କନ କନ ହବ ନା? ଚୋରଟା ଯେଉଁ ପ୍ରଥମେ ଯେଉଁ ନୂଆ ଚୋରଟା ଧରା ପଡ଼ନ୍ତି, କେଉଁ ଧରା ପଡ଼ନ୍ତି? ଏ ରେଲୱେ ଫେଲୱେରେ ସେ ପ୍ରଥମେ ଚୋରି କରୁଛି ନା, ତାକୁ ସେ ତାର ଯେଉଁ ପୁରୁଣା ବନ୍ଧୁ କହିଛି, ତୁ ଯିବୁ ଲୋକଙ୍କ କତିରେ ଏମିତି ଠେଲା ମାରିସି, ଲୋକଙ୍କ ତାଇଁ ଠିଆ ହେବେ, ଏପଟୁ ଠେଲି ଦେବେ, ସେପଟୁ ଠେଲି ଦେବେ, ଏତେ ପକେଟରୁ ମୋବାଇଲ କାଢ଼ିବେ, କିନ୍ତୁ ସେଥି ନୂଆ ଚୋର ଧରା ପଡ଼ିଗଲା, ଖାଇବ ମାଡ଼ ଧୁମ୍ ପିଟିବେ ଲୋକ, ସେତେବେଳେ ପୁରୁଣା ଚୋର ଥିବ କି ପାଖରେ? ନାଇଁ, ମାଡ଼ ଖାଇକି ଦେଲା ଇଏ କରିକି ତ ବାଡ଼ା ପିଟା ହେଇକି ଥରେ ପୋଲିସ ଷ୍ଟେସନ ଫେରିବ, ପୁରୁଣା ଚୋର କତି ପୁଣି ଯିବ, ଭାଇ ଭଲ ବୁଦ୍ଧି ଦେଇଥିଲୁ, ମାଡ଼ ଖାଇକି ଭାଇ ଆସିଲୁ 15 ଦିନ ମାସେ ପରେ, ପୁରୁଣା ଚୋର କତି ତୁ ମୋ ସାଙ୍ଗରେ ଆ, ଦେଖ ମୁଁ କ'ଣ କରୁଛି। ଏଣେ ନୂଆ ଚୋରଟା ସେ ଡରୁଥିବ, ଆଉ ସେଗୁଡ଼ା ତୁମେ ଯିଏ ଯିଏ ସଙ୍ଗଟା କ'ଣ ହେଉଛି? ସଙ୍ଗଟା ତୁମର ଦୃଢ଼ତା ଆଣୁନି ନା, ଆଉ ତୁମେ ଯେଉଁ ଲୋକର ସଙ୍ଗ କରିବ ତାର ଯେତିକି ବିଶ୍ୱାସ ତୁମର ସେତିକି କତି ତୁମ କତି ସେତିକି ଆସୁଛି। ସଙ୍ଗର ବିଶ୍ୱାସଟା ତିଆରି ହବ ନା, ଆଉ ତୁମର ବିଶ୍ୱାସଟା ଯେତିକି ତୁମେ ଯେଉଁ ଲୋକର ସଙ୍ଗ କରୁଛ ସେ ସେ ସେତିକି ବିଶ୍ୱାସଟା ଟ୍ରାନ୍ସଫର ହେଉଛି। ଆଉ ଯଦି ତୁମର ସଙ୍ଗ ଦୃଢ଼ ବିଶ୍ୱାସ ସଙ୍ଗ ରହିଛି, ତୁମେ ଗୋଟେ ଭକ୍ତର ସଙ୍ଗ ତା ଦୃଢ଼ ବିଶ୍ୱାସ ରହିଛି କି ତୁମର ଆସୁନି, ତାହେଲେ ତୁମେ ସେଠି ଅନଡାଉଟଲି ବୁଝିଦେବ ଯେ ମୋର ସ୍ୱୀକୃତିଟା କମ୍ ଅଛି, ବିଶ୍ୱାସ ନେବେ ଯାଏ ଏତେ, ଆଉ ଅନଡାଉଟଲି ବୁଝିଦେବ। ସାଧୁ ଗୁରୁ ଏତେ ବଡ଼ ଜଗତ, ମୋତେ ବେଳେବେଳେ ଆଶ୍ଚର୍ଯ୍ୟ ହେଇପାରୁନି, ବ୍ରହ୍ମଚାରୀ କହୁଛନ୍ତି କ'ଣ ହବ କ'ଣ ହବ କ'ଣ ହବ, ତୁମର ଏତିକି ବିଶ୍ୱାସ ନାହିଁ? ରେଲୱେ ଷ୍ଟେସନ କରେ ଭିକାରୀ ଗୋଟେ ବଞ୍ଚୁଛି କେମିତି? ସ୍ୱାମୀ ସ୍ତ୍ରୀ ତାର ପିଲା ଛୁଆ ସନ୍ତାନ ନଥିବେ ସେ କେମିତି ବଞ୍ଚୁଛନ୍ତି? ମୋତେ କହିଲେ ଦେଖିବା, ସ୍ୱାମୀ ସ୍ତ୍ରୀ ତାଙ୍କର ପିଲା ଛୁଆ ନାହିଁ, ବୁଢ଼ା ହେଲା ତାଙ୍କୁ କିଏ ପଚାରିବ? ତା ଧନ ନାହିଁ, ତୁମେ ହରିନାମ କରୁଛ, ମାନେ ଷୋଳମାଳା ଜପ କରୁଛ, ତିଲକମାଳି କରୁଛ, ତୁମେ କହିବ ମୋର କିଏ କିଏ ମୋତେ ପଚାରିବ? ତା ତୁମର କେଉଁ ବିଶ୍ୱାସ ରହିଲା? ତେଣୁ ସଙ୍ଗରେ ବିଶ୍ୱାସଟା ସୃଷ୍ଟି ହୁଏ। ଆମେ ଭଗବାନ ସବୁ ପ୍ରାର୍ଥନା କରିବା ଆମକୁ ସେଭଳି ଦୃଢ଼ ଭକ୍ତଙ୍କର ସଙ୍ଗ ଦିଅନ୍ତୁ, କିନ୍ତୁ ଯଦି ଦୃଢ଼ ଭକ୍ତଙ୍କର ସଙ୍ଗ ପାଇକି ଜଣଙ୍କର ବିଶ୍ୱାସଟା ଆସୁନି, ତାହେଲେ ବୁଝିବାକୁ ପଡ଼ିବ ତାର ସ୍ୱୀକୃତିଟା କମ୍ ଅଛି, ସରଳ ନୁହେଁ, ତା ସରଳତା ନାହିଁ, ସ୍ୱୀକୃତିଟା କମ୍ ଅଛି, ସେଥିପାଇଁ ସେ ଆଖି ବୁଝି ଖାଲି ସେବା କରିବାର ଅଛି। ଏ ଗୁରୁ ବୈଷ୍ଣବମାନେ ସେମାନେ ସେବାରେ ଲଗାନ୍ତି ନା, କଳିଯୁଗରେ କେତେ ଲୋକଙ୍କର ବିଶ୍ୱାସ? ଗୁରୁଦେବ କହୁଛନ୍ତି 99% ଲୋକଙ୍କର କୃଷ୍ଣଙ୍କର ବିଶ୍ୱାସ ନାହିଁ। ମୁଁ ଶୁଣିଲି ଯେତେବେଳେ ମୁଁ ତା ଚକିତ ହେଇଗଲି, ମାନେ ସତ କଥା ଗୁରୁଦେବ କହୁଛନ୍ତି, ଆଉ ଗୁରୁଦେବ ମୁଖରେ କହୁଛନ୍ତି ନା, ଆଉ କୃଷ୍ଣ କିଏ ବିଶ୍ୱାସ କରୁଛି? ଏଇଟା ସବୁ ମୁଖରେ କହିବା କଥା, କେବେ ବି କୃଷ୍ଣ କେହି ଜାଣନ୍ତି ବିଶ୍ୱାସ କରିପାରିବି, ପ୍ରତ୍ୟକ୍ଷ ଅନୁଭବ ତୁମର ନହେଲେ ତୁମେ କେମିତି କୃଷ୍ଣଙ୍କୁ ବିଶ୍ୱାସ କରିବ? ବୋଧଜୀବଟା ତୁମର ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଡାଉଟ୍ କରିଦେବ, କ'ଣ ମୁଁ ଭଗବାନ ଏତେ ଦିନ ଡାକିଲି ମୋତେ, ପ୍ରଭୁ କ'ଣ କଲେ, ଏହା କଲେ, ତାହା କଲେ, ହବନି? 99% ଲୋକଙ୍କର ଗୁରୁଦେବ କଲେ, 99% ଲୋକଙ୍କର ବିଶ୍ୱାସ ନାହିଁ ଯେ କୃଷ୍ଣ ମୋତେ ରକ୍ଷା କରିବ ବୋଲି, ମୁଖରେ ଖାଲି। ଆଉ କେତେ କେତେ ପରସେଣ୍ଟେଜ୍ ହିସାବରେ ପ୍ରଭୁପାଦ ବ୍ୟବସାୟ ବୁଦ୍ଧିରେ ଏଇଟା କହିଲେ, ସାଙ୍ଗେ ସାଙ୍ଗେ ଶ୍ରଦ୍ଧାକୁ ପଳାଇଗଲେ, ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତା। ଏକ ଉନ୍ନତ ଭାବଧାରାରେ ଅବିଚଳିତ ଭାବରେ ସ୍ଥିର ରହିବାକୁ ଏକାନ୍ତ ଦୃଢ଼ତାକୁ ବିଶ୍ୱାସ କରାଯାଏ କୁହାଯାଏ। ଗୋଟେ ଉନ୍ନତ ଧାରାରେ ଅବିଚଳିତ ଭାବରେ ସ୍ଥିର ରହିବାକୁ, ଏଇଟା ସ୍ଥିର ମାନଙ୍କର ପଥ, ଏ ଚଗଲା ମଗଲା ଗୋଟେ କ'ଣ ଗୋଟେ ଫଟଫଟ ଏଟା କରିଦେବି, ପୁଣି କିଛି ଛାଡ଼ିଦେବି, ଗୋଟେ କରିଦେବି, ଏମିତି ସବୁ କିଛି କାମ ନୁହେଁ। ଜୀବନ ସାରା ଗୋଟେ ରହିବାକୁ ପଡ଼େ, କ'ଣ ଏଇଟା କରିପାରିବା ଆମେ? ହଉ ନ ହଉ, ସୁବିଧା ହଉ ଅସୁବିଧା ହଉ, ସୁଖ ଆସୁ ଦୁଃଖ ଆସୁ, ମୋତେ କରିବାକୁ ତ ପଡ଼ିବ, ଆଉ କିଛି କରିପାରିବନି। ଢିଙ୍କି ଦେଖିଛ ନା ଭାବିଲ, ଢିଙ୍କି ଦେଖିଥିଲ କ'ଣ ହବ ସେଠି, କ'ଣ କୁଟା ଯାଏ? ହଳଦୀ ବି କୁଟା ହବ, ଧାନ ବି କୁଟା ହବ, ମୁଗ ବି କୁଟା ହବ, କ'ଣ ସେଟା ସରି ଚାଉଳ ଗୁଡ଼ାକ ପିଠା କରନ୍ତି କୁଟା ହବ, ଚୁଡ଼ା ଚୁଡ଼ା ଗୁଡ଼ା ଭାଜିକି ମୁଁ ଦେଖି ଚୁଡ଼ା ଚୁଡ଼ା କୁଟନ୍ତିନି, ସେ ଗୋଡ଼ରୁ ଚୁଡ଼ା କୁଟା ସବୁ ସୀତାର ତାର ତୁମେ ଦାବ, ସୀତା ତାର ଖାଲି ବାଡ଼ିଆ ଥିବ। ସେ ଲୋକ କହୁଛି ସ୍ୱର୍ଗ ନା ଢିଙ୍କି ସ୍ୱର୍ଗ ଗଲେ ଧାନ କୁଟିବ, ଆମ ଆମ ଧନ୍ଦା ହେଉଛି ସେୟା। ମୁଁ ତ ଭକ୍ତ ହେଇଛି, ଭଗବାନଙ୍କ ସେବା କରିବି, ନାମ କରିବି, ଗୁରୁଙ୍କ ଆଦେଶକୁ ପାଳନ କରିବି, କ'ଣ ହବ କ'ଣ ନ ହବ ସ୍ଥିର ଚିତ୍ତ ରହିବ, ଅବିଚଳିତ ଭାବରେ ଏକ ଉନ୍ନତ ପ୍ରଭୁ କେତେ ସୁନ୍ଦର, ଏକ ଉନ୍ନତ ଭାବଧାରାରେ ଅବିଚଳିତ ଭାବରେ ସ୍ଥିର ରହିବାକୁ ବିଶ୍ୱାସ କରାଯାଏ, ଅବିଚଳିତ ଭାବରେ ରହିବାକୁ। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନାର କର୍ତ୍ତବ୍ୟ ସମ୍ପାଦନ କରେ, ସେତେବେଳେ ତାକୁ ଆଉ ଭୌତିକ ଜଗତରେ ସାମାଜିକ ପ୍ରଥା, ବଂଶ ପରମ୍ପରା ବା ଜାତୀୟତା ବା ମାନବିକତା ଆଦି ବିଚାରଧାରାର ବଶବର୍ତ୍ତ ହୋଇ ଏସବୁ ପ୍ରତି ଅଯଥା ଅନୁଗତ୍ୟ ପ୍ରକାଶ କରିବା ଦରକାର ପଡ଼େନି। ଇଏ କ'ଣ ସବୁ ଡିଷ୍ଟର୍ବ ହେଇଯିବେ ନା, ଅଧିକାର ତାଙ୍କର ନାହିଁ ନା, ତାଙ୍କୁ କହିଲେ ସବୁ ଡିଷ୍ଟର୍ବ ହେଇଯିବେ। କୃଷ୍ଣ ଭକ୍ତିରେ ଆମର କିଛି ୱି ଆର୍ ନଟ୍ ଓବ୍ଲାଇଜ୍ ଟୁ ଏନିୱାନ୍, ଫଟାଫଟ ସବୁ କରିଦେବାର ଅଛି। କି ତାର ତ ଆସକ୍ତିରେ ରହିଛି, ତାର ବାପା ମା ଆସକ୍ତି ରହିଛି, ଭଲ ମନ୍ଦ ରହିଛି, ଘର ଦ୍ୱାରା ଆସକ୍ତି ରହିଛି, ଭାଇ ଭଉଣୀ ଆସକ୍ତି ରହିଛି, ତୁ ତାକୁ ସବୁ ଛାଡ଼ିଦିଅ, ସେ ଡିଷ୍ଟର୍ବ ହେବ, ଯାହା କରୁଛୁ କର ବାବା, ସେଠି ରହିକି ଟିକେ ନିଷ୍କାମ କର, ଧୀରେ ଧୀରେ କହ, ଶ୍ରବଣ କୀର୍ତ୍ତନ କହ। କି ସୁଦୃଢ଼ ବ୍ୟବସାୟତ୍ମା ବୁଦ୍ଧି ମାନେ ସବୁ ଜଗତର କୌଣସି ଜିନିଷ, ଆମର ଆତ୍ମାର କୌଣସି ଜିନିଷ କାମରେ ଲାଗିବେନି, ସ୍ତ୍ରୀ ପୁତ୍ର କନ୍ୟା ଧନ କେହି ଆତ୍ମାର କାର୍ଯ୍ୟରେ ଲାଗିବେନି, ଈଶ୍ୱର ଶରୀର ପାଇଁ ଏତିକି ମନେ ରଖିବାକୁ ପଡ଼ିବ। ଏ କଥାଟା କଷ୍ଟ ଲାଗିପାରେ, କିନ୍ତୁ ଈଶ୍ୱର ଏ ସତ୍ୟ, ନିରାଟ ସତ୍ୟ, ଜଗତରେ ସମସ୍ତେ ଆତ୍ମାର ବନ୍ଧନ ପାଇଁ ଆସିଛନ୍ତି, ବାସ୍। ଜଗତରେ ଜାଗତିକ ସମ୍ବନ୍ଧ ଆତ୍ମାର ବନ୍ଧନର କାରଣ, କେହି ଆମର କାର୍ଯ୍ୟରେ ଲାଗିବେନି। ଆତ୍ମାକୁ ଆତ୍ମାକୁ କେବଳ ନରିସମେଣ୍ଟ, ଯାହା କୁହନ୍ତି ଆତ୍ମାକୁ ଆନନ୍ଦ ଦେଇପାରିବା, ଜୀବାତ୍ମାକୁ ଏ ଶରୀରରୁ ଚେତନାରୁ ବାହାର କରିପାରିବେ କେବଳ ଏଇ ସାଧୁମାନେ ଭଗବାନ। ଏ ନିରାଟ ସତ୍ୟକୁ ଜଗତ କେବେ ମାନିବା ପାଇଁ ପ୍ରସ୍ତୁତ ନୁହେଁ, ତା ଦେହ ସମ୍ବନ୍ଧରେ ଦୃଢ଼ ହେଇକି ରହିଛି, ଆଉ ଘର ଦ୍ୱାର ପୁତ୍ର ସ୍ତ୍ରୀ ପୁତ୍ର କନ୍ୟା କାଟିଦେବ କି ପାରିବେ, ତାର ଆସକ୍ତି ରହିଛି, ଭଗବାନ ଜାଣିଛ, ସେଥିପାଇଁ କହୁଛନ୍ତି ସଂସାର ପଡ଼ିକି ରହିବ, ଭୌତିକ ଆସକ୍ତିର କ'ଣ ଆର୍ଟିଫିସିଆଲ ତୁମେ କାଟିପାରିବ ନା କ'ଣ କାଟିପାରିବେ। ଏ ଜଗତର ସାମାଜିକ ପ୍ରଥା, ବଂଶ ପରମ୍ପରା, ଜାତୀୟତା, ମାନବିକତା ମାନବିକତା ବି ଆଦି ବିଚାରଧାରାକୁ ବିଚାରଧାରାର ବଶବର୍ତ୍ତ ହୋଇ ଏସବୁ ପ୍ରତି ଅଯଥା ଅନୁଗତ୍ୟ ପ୍ରକାଶ କରିବା ଦରକାର ପଡ଼େ ନାହିଁ। ମୋର ଭକ୍ତି କରିବାର ଅଛି, ଏସବୁ ଅଯଥା ଅନୁଗତ୍ୟ ମୁଁ କାହିଁକି ପ୍ରକାଶ କରିବି, କିଛି ଆବଶ୍ୟକ ନାହିଁ। ଏଇଟା ଅର୍ଜୁନଙ୍କର ଅଯଥା ଅନୁଗତ୍ୟ ନା, ଆଉ ମହିଂସା କରିବେ, ମରିଯିବେ ସିଏ ମରିଯିବେ, ନାହିଁ କିଛି ଭକ୍ତିରେ ସୁଦୃଢ଼ ଏଇଟା ଗୋଟିଏ ଜିନିଷ, ଅଯଥା ଅନୁଗତ୍ୟ କିଛି ଆବଶ୍ୟକ ନାହିଁ। ଗତ ଜନ୍ମର ଶୁଭାଶୁଭ କର୍ମର ଫଳ ହେଉଛି ସକାମ କର୍ମର ବ୍ୟାପୃତ ହେବା, ତା ପୂର୍ବ ଜନ୍ମର କର୍ମ ଫଳଟା ସକାମ କର୍ମର ବ୍ୟାପୃତ ହେବ ଗତ ଜନ୍ମର କର୍ମଟା। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନଶୀଳ ହୋଇଯାଏ ବା କୃଷ୍ଣ ଚେତନ ଜାଗ୍ରତ ହୋଇଯାଏ, ସେତେବେଳେ ସେ ତାର କର୍ମର ସୁଫଳ ନିମିତ୍ତ ଆଉ ପ୍ରଚେଷ୍ଟାବାନ ହୁଏ ନାହିଁ। କର୍ମର ପାଇଁ ଆଉ ପ୍ରଚେଷ୍ଟା କାହିଁ କରିବ, ସେ କୃଷ୍ଣ କର୍ମ ଭଗବାନଙ୍କର କୃଷ୍ଣ ଚେତନରେ କର୍ମ କଲା। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନରେ ସ୍ଥିର ହୋଇଯାଏ, ସେତେବେଳେ ତାର ସମସ୍ତ କର୍ମ ଚିତ୍ ସ୍ତରରେ ଅନୁଷ୍ଠିତ ହୁଏ, କାରଣ ସେତେବେଳେ ତାର କର୍ମ ସକଳ ଆଉ ଭଲମନ୍ଦ ବା ରାଗଦ୍ୱେଷ ଦ୍ୱୈତ ଭାବରେ ଦ୍ୱୈତକ ନୁହନ୍ତି। ଯେ ପୂର୍ଣ୍ଣ କୃଷ୍ଣ ଚେତନଶୀଳ ହୋଇଗଲେ, ତାଙ୍କ ରାଗ ଦ୍ୱେଷର ବଶବର୍ତ୍ତୀ ହେଇକି କର୍ମଟା କାହିଁ କରାଯାଏ, ରାଗ ଦ୍ୱେଷର ବଶବର୍ତ୍ତୀ କର୍ମ କରନ୍ତି ନା, କୃଷ୍ଣଚେତନ କର୍ମ ସେମିତି ନୁହେଁ। କୃଷ୍ଣଚେତନାର ଅନ୍ତିମ ସ୍ତର ହେଲା, ପରିପୂର୍ଣ୍ଣ ସ୍ତର ହେଲା ଜୀବନର ଜଡ଼ଧାରଣାକୁ ତ୍ୟାଗ କରିବା ଓ କୃଷ୍ଣଚେତନାର କ୍ରମ ଅଗ୍ରଗତି ଫଳରେ ଏ ସ୍ତରରେ ଅବସ୍ଥା ସ୍ୱତଃ ପ୍ରାପ୍ତ ହେବା। ବାସୁଦେବ ସର୍ବମିତି ସମାତ୍ମା ସୁଦୁର୍ଲଭମ, ଅର୍ଥାତ୍ ବାସୁଦେବ ବା କୃଷ୍ଣ ସମସ୍ତ ଦୃଶ୍ୟ କାରଣର ମୂଳ କାରଣ, ଏହି ଜ୍ଞାନ ବା ଧାରଣା ଯେ ଯେ ଦୃଢ଼ ସେ କୃଷ୍ଣ ଚେତନରେ ଦୃଢ଼ ବୋଲି କୁହାଯାଏ। ପ୍ରଭୁପାଦ ସେଠି କହିଲେ ନା, କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତ, ଜଣେ ଦୃଢ଼ ବୋଲି କେମିତି ଜାଣିବ ନା, କୃଷ୍ଣ ହେଉଛନ୍ତି ସବୁଦର କାରଣ, ଭଗବାନ ଶ୍ରୀକୃଷ୍ଣ ହିଁ ସବୁଦର କାରଣ, ସେ ସମୁଦ୍ର ସେ ସର୍ବକିଛି, ବାସୁଦେବ ସର୍ବମିତି ସବୁ। ଇଏ ସଂସାର ତେଲ ଲୁଣ ସଂସାର ନେଇକି ପେଟ ପୋଷିବା କାମ କୃଷ୍ଣ ଭଜନ ନୁହେଁ, ଏଗୁଡ଼ା ତ କେଉଁଠି ମିଳିଯିବ, ଏଥିରେ କ'ଣ ଅଛି, କିଏ ନ ଖାଉଛି, ଏକା କିଏ ଉପାସରେ ମରିଗଲେଣି କେତେଟା ଲୋକ, ଯେଉଁଠିରେ ଖାଇବାକୁ ମିଳିବ ଯେଉଁଠି ଟିକେ କର୍ମ କରିଦେଲେ ବଞ୍ଚିବାକୁ ପଡ଼ିବ। ଇଏ ବହୁତ ଉନ୍ନତ ବିଚାର କରି କ'ଣ ପ୍ରବାଦ କଲେ, ଉନ୍ନତ ଭାବନାରେ ଅବିଚଳିତ ଭାବରେ ସ୍ଥିର ରହିବାକୁ ସୁଦୃଢ଼ ବିଶ୍ୱାସ କରେ। ଆଉ ଅତି ଉନ୍ନତ ଭାବନା ଜିନିଷ ଗୁଡ଼ାକ ଆଉ ଗୋଟିଏ କଥା ଖାଲି ମୁଣ୍ଡ ରଖ, ଏଠୁ ଆମେ ବାହାରିବା କଥା, ପଶୁନି ସଂସାର ଭିତରେ, ଏଠୁ ବାହାରିବାର ଅଛି ଆମକୁ। ପଶୁଛ କ'ଣ ତୁମେ, ମୋର ଏଇଟା ଅଛି, ମୋର ହେଟା ଦରକାର, ମୋର ଏଇଟା ତ କିଛି ଦରକାର ନାହିଁ, ମୋର ଯିବାର ଅଛି। ଯେତେବେଳେ ସବୁ ଯାଆନ୍ତି ମୁଁ ଦେଖିଛି ମନରେ ଅଛି, ଏ ଅଫିସ ଟାଇମ୍ ହେଇଯିବନି କି ଟ୍ରେନ୍ ଟାଇମ୍ ହେଇଯିବନି, ଫ୍ଲାଇଟ୍ ଟାଇମ୍ ହେଇଯିବନି, ସେଥିରେ ଖାଇବ ରୁଚିବ, ଏ କ'ଣ ଅଛି ଆଣିଲ, ମୋର ଫ୍ଲାଇଟ୍ ପଳେଇଯିବ, ମୋତେ ଯିବାର ଅଛି। ଯାହା ଯୁଆଡ଼େ ପିନ୍ଧାନ୍ତି କରି କ'ଣ ଗୋଟେ ବ୍ୟାଗ୍ ପତ୍ର ଭରି କରି ଯିବାର ଅଛି, କାରଣ ଗାଡ଼ି ପଳେଇଯିବ ନା, ସେଗୁଡ଼ା ଆମର ସଂସାରରୁ ବାହାରିବାର ଅଛି। କ'ଣ ବୁଝୁନା ବୋଲେ ତୁମେ ବାହାରି କେଉଁଠୁ ବାହାରିବ, ତୁମେ ତ ବିଲ୍ଡିଂ ଉପରେ ବିଲ୍ଡିଂ ଖାଲି ଚାଲିଛି, ଯୋଜନା ଚାଲିଛି, ଏଠୁ ଆମେ ଛାଡ଼ିବା ପାଠ ଏଟା, ହରେ କୃଷ୍ଣ କରିକି ଭଲ ରହିବା ପାଠ ନୁହେଁ ଏଟା। ମୁଁ ହରେ କୃଷ୍ଣ କରି ମୋର ଟଙ୍କା ପଇସା ଭଲ ଆମର ରହିବ, ଆମର ସବୁ ସୁବିଧା ହେଇଯିବ, ମୁଁ ଏଠି ଆରାମ ରହିବି, ମୁଁ ତ ସମ୍ମାନ, ଇଏ ପାଠ ଆମର ନାହିଁ, ଏଠୁ ବାହାରିବା ପାଠ ମୋର ଜଗତ, କାରଣ ଆମେ ଯାହା ଏଠି ପଢ଼ୁଛେ ଯାହା କିଛି କରୁଛେ ଏ ଜଗତ ଛାଡ଼ିକି ଯିବାର ଅଛି। ଏ ଷ୍ଟାଣ୍ଡାର୍ଡ଼ଟା ବ୍ୟବସାୟତ୍ମିକ ବୁଦ୍ଧି, ଏଠି ଆଉ ଯୋଜନା କିଛି କରନି, ଯୋଜନାଟା କେବଳ ଏତିକି ଭଜନ ପାଇଁ ଯେତିକି ବଞ୍ଚିବାର ଅଛି ସେତିକି କର। ଘର ଖଣ୍ଡେ ଦରକାର ଭଜନ ପାଇଁ, ଘର ଯାହା କରି ଖାଲି ଭଜନ ପାଇଁ, ଭଜନ ଯେଉଁଟା ପ୍ରତିକୂଳ ତାକୁ ଛାଡ଼, ନା ଠକିଯିବ ସଂସାର, ସମୟଟା ପଳେଇବ, ଶକ୍ତି ପଳେଇବ, ବୁଢ଼ା ହେଇଯିବ, ଗଲା କର୍ମରେ ନା ଆସକ୍ତିରେ ବଢି ବଢିକି ଯାଇଥିବ, ଛାଡ଼ିପାରିବେ। ସେଥିପାଇଁ ବାସୁଦେବ ସର୍ବମିତି ସ୍ୱମହାତ୍ମା ସୁଦୁର୍ଲଭ ପ୍ରପଦ, ଏଇଟା ଇଏ ହେଉଛି ଦୃଢ଼ ଭକ୍ତି। କୃଷ୍ଣ ସମୁଦ୍ର କାରଣ, ସେ ମୋତେ ରକ୍ଷା କରିବେ, ସେ ମୋତେ ପାଳନ କରିବେ, ସେ ମୋତେ ପୋଷଣ କରିବେ, ମୁଁ ତାଙ୍କ ପାଇଁ ହିଁ କର୍ମ କରିବି। ଏ ସୁଦୃଢ଼ ଭକ୍ତି, ସୁଦୃଢ଼ ବିଶ୍ୱାସ ଯଦି ଆସୁନି, ବ୍ୟବସାୟୀଙ୍କ ବୁଦ୍ଧି ଆମର ହେଇପାରିବନି। ଯେ ବ୍ୟକ୍ତିର ବିଶ୍ୱାସ ବା ଐକାନ୍ତିକତା ଏହି ଜ୍ଞାନ ବା ଧାରଣା ଉପରେ ଆଧାରିତ, ସେ ବ୍ୟକ୍ତିର ବିଶ୍ୱାସ ବା ଐକାନ୍ତିକ ଏହି ଜ୍ଞାନ ବା ଧାରଣା ଉପରେ ଆଧାରିତ, ଯେପରି ବୃକ୍ଷର ମୂଳରେ ଜଳସେଚନ କଲେ ସତ ବୃକ୍ଷର ଡାଳ ପତ୍ର ଆଦି ପାଇଯାନ୍ତି, ଠିକ୍ ସେଭଳି କୃଷ୍ଣ ଚେତନାର କର୍ମ କଲେ ବ୍ୟକ୍ତି ତାର ଆତ୍ମା, ପରିବାର, ସମାଜ, ଦେଶ ଓ ଜାତି ଆଦି ପ୍ରତ୍ୟେକଙ୍କର ଖୁବ୍ ଉନ୍ନତ ଧରଣର ସେବା କଲା ବୋଲି ବୁଝିବାକୁ ପଡ଼ିବ। ବ୍ୟକ୍ତିର କର୍ମ ବା ସେବାରେ କୃଷ୍ଣ ଯଦି ସନ୍ତୁଷ୍ଟ ହୁଅନ୍ତି, ତାହେଲେ ପ୍ରତ୍ୟେକ ଲୋକ ସନ୍ତୁଷ୍ଟ ହେବେ। ସେଟା ଏଇ କୃଷ୍ଣଙ୍କର କଥା, ଡାଇରେକ୍ଟ କୃଷ୍ଣଙ୍କର, ଆଉ ଇନଡାଇରେକ୍ଟ କୃଷ୍ଣଙ୍କ କାମ କିଛି, ହଁ ପିଲା ସହିତ ଭଗବାନଙ୍କର ମୁଁ କ'ଣ ତାଙ୍କ ପାଇଁ କରୁନି କି, ଇଏ ଗୋଟେ ଠକିଆ କାମ। ପିଲା ଛୁଆ ଭଗବାନଙ୍କର, ଆଉ ପିଲା ଛୁଆଙ୍କ ସୁଖ ଦୁଃଖ ତୁମର କାହିଁକି ଆସୁଛି, ଚିନ୍ତାରେ ଆସୁଛି, କ'ଣ ଭାବିଲେ ବୁଝିପାରୁଛ କି, କାହାର ପିଲା ଛୁଆ, କୃଷ୍ଣଙ୍କର, ଆଜି ନ ଭାବିବେ ତ ମୁଣ୍ଡ କାହିଁକି ପିନ୍ଧିଲା, କୃଷ୍ଣ ବୋଧିବେ, ପୁଅ ଆଇପାରିଲାନି ଅସୁବିଧା ହେଲା, ଏଇଟା କାହିଁକି ତୁମେ ଚିନ୍ତା କରୁଛ। ଲୋକ କହିଦେବାଟା ସହଜ, ଚେତନାରୁ ଏଇଟା କଷ୍ଟ, ହଁ ଭଗବାନଙ୍କର ପିଲା ଛୁଆ, ପିଲା ଛୁଆ ପ୍ରଭୁ ଦେଇଛନ୍ତି ମୁଁ ତ, ଆଉ ପିଲା ଯଦି ଦେଇଛନ୍ତି ପ୍ରଭୁ, ଆଉ ସୁଖ ଦୁଃଖଟା କିଏ ଦେବେ, ସେ ଦେବେ ମାଲିକ ବୁଝିବ, ତୁମେ କାହିଁକି ମୁଣ୍ଡ ଖର୍ଚ୍ଚ କରୁଛ। କୃଷ୍ଣ ଚେତନାର ଯେଉଁ କର୍ମଟା ପୁରା ଗୋଟେ ମାଚ୍ୟୁରିଟି ଷ୍ଟେଜ୍, ପରିପକ୍ୱ ଅବସ୍ଥାରେ ଏଇଟା କରିବା ଦରକାର, କୌଣସି ଗୋଟେ ଯା କୁହନ୍ତି ଭାବପ୍ରବଣତାରେ ଏଇଟା ସବୁ କାମ ନୁହେଁ। ସେ କର୍ମର ଆସକ୍ତିରୁ କେମିତି ଆମେ ଉଦ୍ଧାର ପାଇବା, ଭଗବାନ କେତେ ସିଷ୍ଟମେଟିକାଲ ଜିନିଷ ଗୁଡ଼ା କହୁଛନ୍ତି, ଅର୍ଜୁନ ତୁମକୁ ନିଷ୍କାମ କର୍ମ କରିବାକୁ ପଡ଼ିବ, ସେଥିପାଇଁ ନିଷ୍କାମ କର୍ମ କରିବା ତୁମେ ବ୍ୟବସାୟତ୍ମକ ବୁଦ୍ଧି ହେବାକୁ ପଡ଼ିବ। ବ୍ୟବସାୟତ୍ମକ ବୁଦ୍ଧିଟା କ'ଣ ନା, କୃଷ୍ଣ ହେଉଛନ୍ତି ସବୁ କିଛି, ପୁଣି ଜଣେ କହିବେ କୃଷ୍ଣ କେମିତି ଜାଣିବି କୃଷ୍ଣ ସବୁ କିଛି, ପୁଣି ଫାଷ୍ଟ ପଏଣ୍ଟ ପଳେଇ ଆସିଲେ ପ୍ରଭୁପାଦ, ଚକ୍ରପ୍ରଦାଙ୍କ ଟୀକାକୁ ପଳେଇ ଆସିଲେ, ଦେଖ ତାପରେ ନେକ୍ସଟ ଷ୍ଟେପ୍ରେ ଆରମ୍ଭ କରିଦେଲେ, କୃଷ୍ଣ କେମିତି ଜାଣିବି ମୁଁ ସବୁ କୃଷ୍ଣ ସବୁ କିଛି ସାଙ୍ଗେ ସାଙ୍ଗେ କହିଦେଲେ। ଏଇ ଏକ ଉପଯୁକ୍ତ ଗୁରୁ ବା ଆଚାର୍ଯ୍ୟଙ୍କ ଅଧୀନରେ ରହି କୃଷ୍ଣ ଚେତନାରେ କର୍ମ ବା ଭକ୍ତି ଓ ଅଭ୍ୟାସ କରିବାକୁ ପଡ଼େ, ତାଙ୍କ ନିର୍ଦ୍ଦେଶରେ ହିଁ ଉତ୍ତମ ରୂପେ ଅଭ୍ୟାସ କରାଯାଇପାରେ, କାରଣ ଗୁରୁ ହେଉଛନ୍ତି କୃଷ୍ଣଙ୍କର ଉପଯୁକ୍ତ ପ୍ରତିନିଧି। ସେ ଜାଣନ୍ତି ଶିଷ୍ୟର ପ୍ରକୃତି ବା ସ୍ୱଭାବ କ'ଣ, ଏବଂ ସେ ଶିଷ୍ୟକୁ ଉପଯୁକ୍ତ ଭାବରେ କୃଷ୍ଣ ଚେତନା ମାର୍ଗରେ ନିର୍ଦ୍ଦେଶ କରିପାରନ୍ତି, ଏବଂ କିପରି କୃଷ୍ଣ ଚେତନାରେ କର୍ମ କରିବାକୁ ହେବ ସେ ବ୍ୟାଟ ଦେଖାଇ ପାରନ୍ତି। ତେଣୁ କୃଷ୍ଣ ଚେତନାର ବିଧି କ'ଣ ତା ଭଲ ଜାଣିବାକୁ ହେଲେ ବ୍ୟକ୍ତିକୁ ଦୃଢ଼ତାର ସହକାରେ, ଦୃଢ଼ ବିଶ୍ୱାସ ସହିତ କାମ କରିବାକୁ ହେବ, ଏବଂ କୃଷ୍ଣଙ୍କର ପ୍ରତିନିଧିର କଥାକୁ ମାନି ନେବାକୁ ପଡ଼ିବ। ଏକ ଉପଯୁକ୍ତ ଗୁରୁଙ୍କର ନିର୍ଦ୍ଦେଶକୁ ମାନିବା ହେଉଛି ତାର ଜୀବନର ଲକ୍ଷ୍ୟ, ଏହା ତାକୁ ଗ୍ରହଣ କରିବାକୁ ପଡ଼ିବ। ତାପରେ ସାଙ୍ଗେ ସାଙ୍ଗେ ପଳେଇଲେ ଗୁରୁବାଷ୍ଟ କ'ଣ, ତେଣୁ ଏଇ ଯୋଉ ବ୍ୟବସାୟତ୍ମକ ବୁଦ୍ଧି ଟା କ'ଣ, ଏଇଟା ହେଉଛି ଐକାନ୍ତିକ ବୁଦ୍ଧି, ଏଇଟା କେଉଁଠୁ ଆରମ୍ଭ ହୁଏ, ବ୍ୟବସାୟତ୍ମକ ବୁଦ୍ଧି କି ଲାଷ୍ଟ ପ୍ରପଦ କ'ଣ କହିଲେ, ବାସୁଦେବ ସର୍ବମିତି।
କୃଷ୍ଣ ହେଉଛି ସବୁଥିରେ କାରଣ। କୃଷ୍ଣ ଭକ୍ତି କଲେ ମୋର କିଛି ଆଉ ଅସୁବିଧା ରହିବନି, ଆଉ ମୁଁ କାହା ପାଇଁ ଓବ୍ଲାଇଜ୍ ନୁହେଁ। କିଛି କର୍ମ ଏଭଳି ତୁମେ କେବେ କହିପାରିବନି ମୁଁ କର୍ମକୁ ଠିକ୍ ଠିକ୍ ଭାବରେ କରିଛି। ତୁମେ କ'ଣ ତୁମ ସ୍ତ୍ରୀ ପାଇଁ ଠିକ୍ ଭାବରେ ସବୁ କାମ କରିଦେଇଛ, ପୁଅ ପାଇଁ, ସମାଜ ପାଇଁ, ଦେଶ ପାଇଁ? ତୁମ ଚାକିରି ଯେଉଁଠି ପଇସା ଆଣୁଛ ସେଠି ବି ଠିକ୍ କାମ କରୁନ। କର୍ମ କେହି ଠିକ୍ ଭାବରେ କରିପାରିବେନି, କିନ୍ତୁ କୃଷ୍ଣ ଭକ୍ତି କରିଦେଲେ ଆମେ ଯଦି କର୍ମଟାକୁ ଭୁଲ କରିକି ଆମେ ତା ଫଳଟାକୁ ଭୋଗି ଦେଉଛେ, ଆଉ କୃଷ୍ଣ ଭକ୍ତି କଲେ ପୁଣି ସେତେବେଳେ କ'ଣ ଚିନ୍ତା କରୁଛି? କୃଷ୍ଣ ଭକ୍ତି କଲେ ମୋର କୌଣସି ଆଉ କର୍ମ ବାକି ନାହିଁ, ଆମେ କିଛି ଉପଲବ୍ଧ ନୁହନ୍ତି, କିଛି ମିଷ୍ଟେକ୍ ରହିବ, କିଛି ଭୁଲ ରହିବ, କିନ୍ତୁ ଆମେ କୃଷ୍ଣ ପାଇଁ କରୁଛୁ ମାନେ ସେଥିରେ ଆମକୁ କିଛି ରିଆକ୍ସନ୍ ଭୋଗିବାକୁ ପଡ଼ିବନି। ଭଗବାନ ପାଇଁ କରିବାର ଅଛି, କିନ୍ତୁ ଭଗବାନ ନାମ ପାଇଁ ଏନ୍ଜୟମେଣ୍ଟ କରିବାର ନାହିଁ, ଏଇଟା ଭାରି ବଡ଼ୁଆ। ଭଗବାନ ନାଁ କହିବା ଉପଭୋଗ କରିବା ସ୍ତ୍ରୀ ପୁତ୍ର କନ୍ୟାକୁ ତାଙ୍କ ଦାୟିତ୍ୱ ବି ନବନି, ଏଇଟା ଭଣ୍ଡାମି ନାହିଁ। ତୁମେ ତୁମେ ସ୍ତ୍ରୀ ପୁତ୍ରଙ୍କ ତ କନ୍ୟାଙ୍କର ଦାୟିତ୍ୱ ନିଅ, କର୍ମୀ ହେଇକି ରୁହ, ତୁମ କର୍ତ୍ତବ୍ୟ କର ଯେମିତି କର୍ମ ଲୋକମାନେ ନେଉଛନ୍ତି। ଆଉ ଯଦି କୃଷ୍ଣ ଭକ୍ତି କରୁଛ ସେଥିରେ ସ୍ତ୍ରୀ ପୁତ୍ର କନ୍ୟାଙ୍କର କିଛି ଟିକେ ଅବହେଳା ହେଉଛି, ଗୁରୁ ବୈଷ୍ଣବ ସେବା କରୁଛ, ସେ ଯେଉଁ ଭୁଲ କିଛି ରହୁଛି ସେଟା ଭଗବାନ ସୁଧାର ନେବେ। କିନ୍ତୁ ଭକ୍ତି କରିବାର ଅଛି, ପ୍ରଭୁଙ୍କର ଭକ୍ତି କରିବାର ଅଛି, ଐକାନ୍ତିକ ଭାବରେ କରିବାର ଅଛି, ବ୍ୟବସାୟତ୍ମକ ବୁଦ୍ଧି ହେବାର ଅଛି, ସେଟା ସେଥିରେ ପ୍ରବର୍ତ୍ତନ ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କ ଅଧୀନ ରହି କରିବାକୁ ପଡ଼ିବ। ମନକୁ ମନସ ଡିସିସନ ନେଲେ କିଛି କାମ ହେଇପାରିବନି କେବେ। ଗୁରୁଦେବ ସବୁବେଳେ ଗୋଟେ କଥା କୁହନ୍ତି, ବଦ୍ଧ ଜୀବର ବିଚାର କେବେ ଠିକ୍ ନୁହେଁ। ବାସ୍ ଗୋଟେ ବଦ୍ଧ ଜୀବର ତାର ଯେଉଁ ବିଚାରଟା କରୁଛି ଏଇଟା ମୁଁ କରିଦେଲେ କେବେ ବି ଠିକ୍ ହବନି, କେବେ ବି ଠିକ୍ ହେଇପାରିବେ। ସେ ବଦ୍ଧ ଜୀବଟା ଆଉ ତା ବିଚାରଟା ଆଜି ଗୋଟେ ଠିକ୍ କରିଦେଉଛି କାଲି ପୁଣି ବଦଳେଇ ଦେବ, ତା କେବେ ବି ତା ବିଚାର ଠିକ୍ ନୁହେଁ। ତେଣୁ ସେ ଗୁରୁ ବୈଷ୍ଣବଙ୍କ ଅଧୀନରେ ରହିକି ଶାସ୍ତ୍ରାନୁମୋଦିତ କର୍ମ କରିବ ଆଉ ସରଳ ଚିତ୍ତ ହବ। ସରଳ ଚିତ୍ତ ନହେଲେ ବି ସେ ଗୁରୁ ବୈଷ୍ଣବ କଥାରେ ତା ହୃଦୟ ଭିତରେ ପଶିବନି, ଏ କାରଣ ପଶି ସେ କାରଣ ବାହାରି ପଡ଼ିବ। ଏ ବଟ କାହାକୁ ଯୋଉ ପଟ ଧରିବ ସେ ପଟର ପୁଣି ଗୋଟେ ଲିଙ୍କ ରହିଛି। କିନ୍ତୁ ଅଲ୍ଟିମେଟ୍ କଥା ହଉଛି ଏତିକି, ନିଷ୍କାମ କର୍ମ କରିବାକୁ ହେଲେ ଯେଉଁଟାକି ଭକ୍ତି ଯୁଗର ପ୍ରାରମ୍ଭିକ ଅବସ୍ଥା, ସେଥିପାଇଁ ତୁମ ବ୍ୟବସାୟତ୍ମକ ବୁଦ୍ଧି ଦରକାର। ବ୍ୟବସାୟତ୍ମକ ବୁଦ୍ଧିଟା କ'ଣ? ଏଇ କୃଷ୍ଣ ହେଉଛନ୍ତି ସବୁକିଛି, କୃଷ୍ଣ ଭକ୍ତି କଲେ ସବୁକିଛି ହବ। ସେଇଟା ପୁଣି କେମିତି ଶିଖିବ ନା ଗୁରୁ ଆଚାର୍ଯ୍ୟଙ୍କଠୁ ଶିଖିବ? ଏଇଟାକୁ କାଲି ଚକ୍ରପାତା କ୍ଲାରିଫାଏ କରିବେ ତାଙ୍କ ଟୀକାରେ, ସେଇଟା ଗୁରୁ ବୈଷ୍ଣବ ଚକ୍ରପାତାଙ୍କୁ ରେଫର କରିଦେଲେ, ଯଶ୍ୟ ପ୍ରସାଦ ଭଗବତ ପ୍ରସାଦ ଭାରି ଲିଙ୍କ ଜିନିଷ ଗୁଡ଼ାକ ନା, ତୁମକୁ ତୁମେ ବିଚାରଧାରା ଗୁଡ଼ାକ ଯୋଡ଼ିଲେ ହବନି କିଛି। ତୁମର କାହିଁକି ବିଚାରଧାରା ଗୁଡ଼ାକ ଆସୁଛି ବି ତାକୁ କିଛି କୁହାଯାଇପାରିବନି, ତୁମର ସୁକୃତିରେ ବଳବାନ ନାହିଁ, ଏତିକି ଧରିବାକୁ ପଡ଼ିବ, ତୁମେ ଏତିକି ଧରିବାକୁ ପଡ଼ିବ। ତୁମେ ବିଦେଶୀମାନେ ତ ପ୍ରପଦ ଯାଇଥିଲେ ଯାହା କହୁଥିଲେ ପ୍ରପଟ ସାଙ୍ଗେ ସାଙ୍ଗେ ସେଟା ପ୍ରପଦ କହିଛନ୍ତି, ଏଟା ଚାଲ ଚାଲ ଏଟା କରିବା। ଏ ଯେ ବିଶ୍ୱାସଟା ତାଙ୍କର ପ୍ରପଦ, ତାଙ୍କ ସିମ୍ପ୍ଲିସିଟି ଥିଲା, ସରଳତା ଥିଲା। ସେମାନେ ଭାରତୀୟ ଲୋକ ସେ କହୁଥିଲେ, ଭାରତୀୟ ଲୋକ ଗୁଡ଼ାକ ଅପରାଧଙ୍କ ଅପରାଧ ପ୍ରବଣତା ବେଶୀ, ବିଦେଶୀ ଲୋକମାନଙ୍କର ପାପ କରିବାର ତାଙ୍କର ଛୋଟ ବେଳେ ପାପ କରୁଛନ୍ତି ନା, ପାପିଟା ବହୁତ ଶୀଘ୍ର ଧରଣ ହବ, ଅପରାଧରେ ଧରିପାରିବନି, କୁକେଟନେସ୍ ତାର ଆସିବ, ତା ବିଚାରଧାରା ଗୁଡ଼ାକ ରହିବ, ସେଥିପାଇଁ ତାଙ୍କ ପାଇଁ ଭୋଜନ କରିବା କଷ୍ଟ। ଭାରତୀୟ ଲୋକମାନେ ଯେତେ ଭୋଜନ କରନ୍ତୁ, ଏମିତି ଯେ ବିଦେଶୀ ମାନେ କରିବା ହାତ ସେମିତି ନେଇଛି, ଭାରତୀୟ ଲୋକମାନଙ୍କର ଗୋଟେ ଅଭିମାନ ରହିବ, ଜ୍ଞାନ ଜ୍ଞାନର କାମ ହେଲା ଭାରତୀୟ ଲୋକ ସବୁ ସବୁ ସେପଟେ ମୋତେ କିଏ କହିଥିଲା ଗୋଟେ, ଭାରତରେ ତିନିଟା ଲୋକ ତିନିଟା ଜିନିଷର ଅଭାବ ନାହିଁ, ଦୁଇଟା ନା ତିନିଟା କହିଥିଲା, ଡକ୍ଟରର ଅଭାବ ନାହିଁ, ଡକ୍ଟର ଯାହାକୁ ପଚାରିଦେ ଗୋଟେ ଔଷଧ ଭାବିଲେ ପେଟ କାଟିଲେ କ'ଣ ହବ, କ'ଣ ଖାଇବ, ପେଟ କାଟିଲେ କ'ଣ କ'ଣ ଖାଆନ୍ତି, ହଁ ଜାଣିନା କି ତୁମେ କହୁନା, ପେଟ କାଟିଲେ କ'ଣ, ତୁ ପେଟ କାଟିଲେ କ'ଣ ଖାଉଛ, ଯାହାକୁ ପଚାରିଦେ ସେ କହିଦେବ, ପେଟ ଜିରା ଖାଉଛ ନା, ଟିକେ କିଏ କିଏ ଗୋଲମରିଚ ଖାଉଛ ନା, ଭାରତର ସବୁ ଡକ୍ଟର ଆଉ ଭାରତର ସବୁ ପ୍ରବଚକ ଯାହାକୁ ମାଇକ୍ରୋଫୋନ୍ ଦେଇଦେବ ସେ ଦୀପଦ ଖାଇଦେବ, ସେ ଜ୍ଞାନ ଦେବେ ନା ସେ କରିକି ଭାବା ଅଲେଖ ସେ ନିରାକାର, ଯାହାକୁ ଯାହାକୁ ମାଇକ୍ରୋଫୋନ୍ ଦେବ ସେ ପ୍ରବଚନ କରିଦେବ, ଆଉ ଯାହାକୁ ଔଷଧ ପଚାରିବ ସେ ଡକ୍ଟର ପରୀକ୍ଷା କରୁନା, ଯାହା ଏଠି କହିଦେବ ସେ ମୁଣ୍ଡ ବିନ୍ଧୁଛି, ଆଉ ମୁଣ୍ଡ ବିନ୍ଧୁଛି ଅମୃତାଞ୍ଜନ ଟିକେ ମାରିଦେଉନୁ, ତ ମୁଣ୍ଡ ତା ଗ୍ୟାସରେ ବିନ୍ଧୁଛି ତାକୁ କିଏ ଜାଣିବ, ଅମୃତାଞ୍ଜନ ଟିକେ ମାରିଦେଉନୁ ସାଙ୍ଗେ ସେ କହିଦେବ, ଆଉ ମୁଣ୍ଡ ହେଉଛି ଅଧ କପାଳି ହେଇଥିବ ମ ତୁ ସେ ଏଇଟା ପିଦେବୁନୁ, ଭାରତର ସବୁ ଡକ୍ଟର ଆଉ ସବୁ ପ୍ରବଚକ ତିନିଟା ଗୁଡ଼ାକ କ'ଣ କହିଥିଲା ନା କ'ଣ ମୁଁ ଭୁଲିଗଲିଣି, ଯାହାକୁ ପଚାରି ସେ ଡକ୍ଟର କଥା କହିଦେବ ଆଉ ଯାହାକୁ ପଚାରି ସେ ଜ୍ଞାନ ଦେଇଦେବ, ଭାରତ ଲୋକଙ୍କର ଅଭିମାନ ଟିକେ ଟିକେ ଅଭିମାନ ରହିବ। ପ୍ରଫେସର ପାଇଁ ପୁରା ଫେଡ଼ଅପ୍ ହେଇଗଲେ, ଆଉ କେତେ ବର୍ଷ ସଂଗ୍ରାମ କରିକି ବିଦେଶକୁ ଗଲେ, ଆଉ ବିଦେଶରୁ ଧରିକି ଆସିଲେ କୃଷ୍ଣ ଚେତନା, ଭାରତୀୟ ଲୋକ ଶୁଣିବାକୁ ରାଜି ନାହାନ୍ତି, ଆଉ
କଣ ଗୀତା ଗୀତା କିଏ ଜାଣିନି କି ଜାଣିନି ମୁଁ ଛୁଆଟୁ ମୁଁ ଗୀତା ପଢୁଛି କଣ ଗୀତାର ଗୀତା କଣ କହୁଛ ସାଙ୍ଗେ ସର୍ବଧର୍ମାନ କରିଦେଇଛୁ ହଁ ବିଡ଼ିକିଆ ଚାଲିଥିବ ତାପରେ ସର୍ବଧର୍ମାନ ପରିଚୟ ପୁଣି ବିଡ଼ିକିଆ ଚାଲିଥିବ ଅଭିମାନୀ ଗୁଡ଼ାକ ନା ଭାରତୀୟ ଭାରି ଅଭିମାନୀ ବିଦେଶରେ ସେଗୁଡ଼ା ନାହିଁ ବିଦେଶ ଲୋକମାନେ ଧରିଦେଲେ ପଟକିଣି ସାଧୁଙ୍କର ଦୟା ସରଳତା ଥିଲା ଅଭିମାନଟା ଭାରି ରହିବ ଅଭିମାନ ତ ତୁମର କପଟତା ଆସିଲା ସବୁ ଗଲା ତୁମର ସବୁ ଅଟକିଗଲା ଆଉ କ'ଣ ବ୍ୟବସାୟ ବୁଦ୍ଧି କ'ଣ ରହିଲା ସରଳ ହେଇପାରିବନି ଶ୍ରୀ ଚକ୍ରବର୍ତ୍ତୀ କାଲି ବ୍ୟାଖ୍ୟା କରିବେ ହରେ କୃଷ୍ଣ ଜୟ ଭଗବତ ଗୀତା କିଛି ଶ୍ରୀଲ ପ୍ରଭୁପାଦ କରିଦେବେ କିଛି ଗୀତା ଗୋଟ ମାନେ